ଭଗବତ ଗୀତା ମଧ୍ୟ ଭଗବାନ ସୁତା କହିଲେ ଭଗବତ ଗୀତାରେ ଯଦି କହିଛନ୍ତି ଆଉ ଗୋଟିଏ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ବିଷ୍ଣୁ ଭକ୍ତ ଭବେ ଦୈବ ଅସୁର ବିପର୍ଯ୍ୟୟ ବିଷ୍ଣୁ ଭକ୍ତଙ୍କୁ ଦେବତା ବୋଲି କହିଲାଏ ଏବଂ ଯେଉଁମାନେ ବିଷ୍ଣୁଙ୍କର ଭକ୍ତ ନୁହନ୍ତି ସେମାନଙ୍କୁ ଅସୁର ବୋଲି କହିଲାଏ ଦୈତ ବୋଲି କହିଲାଏ ତେଣୁ ସବୁବେଳେ ଦେବତା ଏବଂ ଅସୁରମାନଙ୍କ ଭିତରେ ସଂଗ୍ରାମ ଚାଲିଛି ଦେବତାମାନେ ଅସୁରକୁ ଶତ୍ରୁ ବୋଲି ଭାବନ୍ତି ଅସୁରମାନେ ଦେବତାମାନେ ଶତ୍ରୁ ବୋଲି ଭାବନ୍ତି କିନ୍ତୁ ଆଜି ତୃଣାବର୍ତ୍ତକୁ ସେମାନେ ଧନ୍ୟବାଦ ଦେଉଛନ୍ତି ଯେହେତୁ ତୃଣାବର୍ତ୍ତ ଦ୍ୱାରା ସେ ଆଜି ଭଗବାନଙ୍କ ଦର୍ଶନ କରୁଛନ୍ତି ଅସୁର ହେଲେ ମଧ୍ୟ ତାଙ୍କ ଶତ୍ରୁ ହେଲେ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛନ୍ତି ତେଣୁ ଭଗବାନ ଏହିଭଳି ଭାବରେ କିଛି ସମୟ ସ୍ୱର୍ଗରେ ଲୀଳା କରି ଦେବତାମାନଙ୍କୁ ଦର୍ଶନ ଦେଇ ଦେବଦେବୀମାନଙ୍କୁ ଦର୍ଶନ ଦେଇ ତାଙ୍କର ଅଭିଳାଷ ପୂରଣ କରି ଏଣେ ଦେଖୁଛନ୍ତି ଭଗବାନ ଗୋକୁଳରେ ମା' ଯଶୋଦା ପିତା ନନ୍ଦ ମହାରାଜ ଏବଂ ଅନ୍ୟ ଗୋପାଳମାନେ ଗୋପୀମାନେ ସମସ୍ତେ କ୍ରନ୍ଦନରେ କ'ଣ ସବୁ ମୂର୍ଚ୍ଛା ହେଇକି ଯାଇଛନ୍ତି କ୍ରନ୍ଦନ କରୁଛନ୍ତି ବହୁତ କ୍ରନ୍ଦନ ବି ବିଳାପ କରୁଛନ୍ତି ତେଣୁ ଭଗବାନ ତାଙ୍କ ପ୍ରତି ମଧ୍ୟ କରୁଣା ତାଙ୍କର ଉଦ୍ରେକ ହେଲା ତେଣୁ ଭଗବାନ ବର୍ତ୍ତମାନ କ'ଣ କଲେ ନା ତୃଣାବର୍ତ୍ତ ସ୍ଥାନ୍ତର ହେଉ ବାତ୍ୟା ରୂପ ଧରୋହରନ୍ କୃଷ୍ଣ ନବଗତ ଗନ୍ତୁ ନା ସ୍ୱପ୍ନ ଧରି ଭାରୁ ତେଣୁ ବର୍ତ୍ତମାନ ତୃଣାବର୍ତ୍ତ ଆକାଶ ପଡ଼ାଯାଇଥିଲା ଧୂଳିଜଳ ସବୁ ହେଇଯାଇଥିଲା ଗୋପାଳରେ ସମସ୍ତଙ୍କର ଆଖି ବନ୍ଦ ହେଇଯାଇଥିଲା ଧୂଳି ପଡ଼ିଯାଇଥିଲା ତେଣୁ ଏଇ ଯେଉଁ ବାତ୍ୟା ଯେତେବେଳେ ତୃଣାବର୍ତ୍ତ ଆକାଶ ପଳାଇଲା ସେତେବେଳେ ବନ୍ଦ ହେଇଗଲା କୃଷ୍ଣ ନବଗତ ଗନ୍ତୁ ବର୍ତ୍ତମାନ ନଭ ବା ଆକାଶ ଭିତରେ ଭଗବାନ ରହିଛନ୍ତି ସେତେବେଳେ ଗନ୍ତୁମ୍ ନା ସ୍ୱପ୍ନ ଦୁର୍ଭାରୁ ଆଉ ଉପରକୁ ଉଡ଼ିପାରିଲେ ନାହିଁ ପୁନର୍ବତା ଉପରକୁ ଉଠିପାରିଲେ ନାହିଁ କାହିଁକି ନା ଗନ୍ତୁମ୍ ନା ସ୍ୱପ୍ନ ଆଉ ଶକ୍ତି ତାର ରହିଲା ନାହିଁ ଭୁରି ଭାରୁ ଭଗବାନ ବହୁତ ନିଜକୁ ଭାରୁ ନିଜର ଓଜନକୁ ବଢ଼େଇଦେଲେ ଯେଭଳି ଭାବରେ ମାଆଙ୍କ ପାଖରେ ଓଜନ ବଢ଼େଇ ଦେଇଥିଲେ ତାପରେ ଓଜନ କମେଇ ଦେଇଥିଲେ କିନ୍ତୁ ଓଜନ କମିଥିବା ବେଳେ ନେଇଯାଇଥିଲା ତୃଣାବର୍ତ୍ତ କିନ୍ତୁ ଭଗବାନ ନିଜର ଓଜନକୁ ବଢ଼େଇଲେ ଯେ ସମଗ୍ର ପୃଥିବୀ ଯିଏ ଧାରଣ କରିଛନ୍ତି ସମଗ୍ର ପୃଥିବୀ ଅନନ୍ତ ପରି ବିଶ୍ୱ ବ୍ରହ୍ମାଣ୍ଡ ଯାହାଙ୍କ ହୃଦୟ ରହିଛି ତାଙ୍କର ଓଜନ କେତେ ନ ହୋଇଥିବ କିନ୍ତୁ ସେ ମଧ୍ୟ ବହୁତ ହାଲକା ହେଇଯାଆନ୍ତି ଏ ଭଗବାନଙ୍କର ଅନେକ ଯୋଗସ୍ଥିତି ରହିଛି ତେଣୁ ବର୍ତ୍ତମାନ ଯଦି ସେ ଛୋଟ ପିଲା କି ଭଗବାନଙ୍କ ମାଧୁର୍ଯ୍ୟ ମିଳିଲା ଭଗବାନ ନିଜକୁ ନିଜର ଐଶ୍ୱର୍ଯ୍ୟ ପ୍ରକାଶ କରନ୍ତି ନାହିଁ ଯଦି ଯାଇଥାନ୍ତେ ସେ ଗୋଟେ ବିରାଟ ରୂପ ଧାରଣ କରିପାରିଥାନ୍ତେ ତୃଣାବର୍ତ୍ତ ଯେଉଁଭଳି ଭାବେ ବିରାଟ ରୂପ ଧାରଣ କରିଥିଲା ସେଇଭଳି ଭାବେ ବିରାଟ ରୂପ ଧାରଣ କରି ହତ୍ୟା କରିପାରିଥାନ୍ତେ କିନ୍ତୁ ଭଗବାନ ସେ ମାଧୁର୍ଯ୍ୟ ରୂପରେ ସେ ବାଳ ମାଧୁର୍ଯ୍ୟ ଯେଉଁ ରହିଛି ଏକ ବର୍ଷର ବାଳକ ସେଇଭଳି ଭାବରେ ନିଜର ଓଜନକୁ ବଢ଼େଇ ଦେଇଛନ୍ତି ତେଣୁ ବର୍ତ୍ତମାନ ଆଉ ତୃଣାବର୍ତ୍ତ ଉପରୁ ନେବା ପାଇଁ ଅକ୍ଷମ ହେଇଯାଉଛନ୍ତି ଆଉ କିଛି କରିନାହାନ୍ତି ତେଣୁ ତମ୍ ଅସ୍ମାନ ତମ୍ ଅସ୍ମାନ ମନ୍ୟମାନ ଆତ୍ମନୋ ଗୁରୁମନ୍ତୟା ଗଳେ ପୀତ ଉତ୍ସୃ ନା ସ୍ୱପ୍ନୋ ଅଦ୍ଭୁତାଭବଂ ଅଦ୍ଭୁତ ଅଭବଂ ଭଗବାନ କ୍ରୀଡ଼ା ସବୁ ଅଦ୍ଭୁତ ଆମେ ଚିନ୍ତା କରିପାରିବା ନାହିଁ ଭଗବାନ କ୍ରୀଡ଼ା ଅର୍ଭବଂ ଛୋଟ ପିଲା କିନ୍ତୁ ତାଙ୍କର କେତେ ଏତେ ଓଜନ ହେଇଗଲା ଅଦ୍ଭୁତ ଅର୍ଭବଂ ବୋଲି କହୁଛନ୍ତି ଚିନ୍ତା କରୁଛନ୍ତି ମାନ୍ୟମାନ ଅସ୍ମ ଲୁହାଖଣ୍ଡ ବହୁତ ଓଜନ ଭାରି ଓଜନ ହେଇଯାଉଛି ପର୍ବତ ଭଳି ଓଜନ ହେଇଯାଉଛନ୍ତି ତମ୍ ଆସ୍ମାନ ମାନ୍ୟମାନ ଏଇଭଳି ଭାବରେ ବର୍ତ୍ତମାନ ମାନୁଛି ତା ଚିନ୍ତା କରୁଛି ପୁରାବର୍ତ୍ତା ଆଶ୍ଚର୍ଯ୍ୟ ହେଇଯାଉଛି କିନ୍ତୁ ଟେକି ଦେଲା ବେଳେ ବହୁତ ହାଲକା ଥିଲା ସେ ପଦରେ ଓଜନ ଆସିଗଲା ଆଉ କିଛି ବୟସ ସମୟ ଅଧିକା ହେଇନି କିଛି ନାହିଁ ମୁଁ ତ ଟେକିକି ନେଇକି ଆସିଲି ବହୁତ ହାଲକା ଥିଲା ପିଲା ଏତେ ଓଜନ କେମିତି ହେଉଛି ଆଶ୍ଚର୍ଯ୍ୟ ହେଇଯାଉଛି ତୃଣାବର୍ତ୍ତ ଆତ୍ମନ ଗୁରୁମତା ଆର ତୃଣାବର୍ତ୍ତରେ ଯେତିକି ଓଜନ ଅଛି ତାଠୁ ମଧ୍ୟ ଅଧିକ ଓଜନ ହେଇଯାଉଛନ୍ତି ଭଗବାନ ସେ ଏକ ବର୍ଷର ବାଳକ ଗଳେ ଗୁଣିତରୁ ଶ୍ରେଷ୍ଠ ଗଳାକୁ ଧାରଣ କରିଛି ଭଗବାନ ଗଳାକୁ ଧାରଣ କରିଛନ୍ତି ଯେଉଁ ତୃଣାବର୍ତ୍ତର ଗଳାକୁ ଧାରଣ କରିଛନ୍ତି ବର୍ତ୍ତମାନ ସେ ଚାହୁଁଛି ତାକୁ ବହୁତ ଶ୍ରେଷ୍ଠ ତାକୁ ଫେରିବା ପାଇଁ ଚେଷ୍ଟା କରୁଛି ଗଳାରୁ କାଢ଼ି ଫିଙ୍ଗିବା ପାଇଁ ଚେଷ୍ଟା କରୁଛି କିନ୍ତୁ ନା ସ୍ୱପ୍ନ बीबी पारायण काली पारायण बढ़ा दे भगवान परमेश्वर की देवी करती जोड़ी भाव जो पुतना बहुत चेषा करूला कृष्ण को काटापी छोट पा छदिन पिला को निज़ स्थान जो पोषण करते काढ़ बहुत चेषा करा से भाव ये जो रही महाभारत सी मैं बहुत चेषा कला निजर पेट को जो गला जो हस्तर हस्तर बंधन मुक्त करने बहुत चेषा कला कि न सकूपारा ना अद्भुत 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 एक बहुत हल्का थी उठे बेले इतने ओजन कमी दुई में चेषा करद्भुत अद्भुत भगवान से अद्भुत लीला कर हरे अद्भुत कर्मणम नूनम भगवतो ब्रह्मन हरे अद्भुत कर्मणम दुर्विभाव विभावादि कभी भी प्राप्त स्कंद अष्टम अध्याय एक कौशल परिचित कारण परिचित महाराज भगवान विषय बहुत कथा जानते तेणु सुखदेव गोस्वामी कौशल परिचित तुम तो सब जानते तुम कौन कह परिचित कौशल प्रभु नूनम भगवत ब्रह्मन ये ब्रह्मन भगवान हरिंकर अद्भुत कारण कर्म सब अद्भुत जेते शरीर नूतन भाई लगुव नवे चतुर्दशी जता चिन्ह पाई प्रतिक्षण भगवान लीला नूतन लगुव भगवान भक्त दुर्विभाव किवा भाति कभी भी चारेषितम जिते विद्वान व्यक्ति है भगवान लीला को सी बुझीपारे ना दुर्विभाव भाव चिंता शक्ति ऊर्धर भगवान लीला सब से भगवान लीला सब भगवान कथा सब बुझाने जड़े तद्विधि प्रणिपातेन परिप्रश्न सेवया उपदेक्षे ज्ञान ज्ञानेन चतुर्दर्शन भगवदगीता चतुर्थ भगवान का अर्जुन कर भगवान को लीला बुझा तो स्वधर्म भगवान लीला बुझाने जड़े उपयुक्त गुरु को पड़ो तद्विधि प्रणिपात करी सेवा करी यादारा तत्व को जापारे भगवान लीला को जापारे जदि मत बुझीपारे ना प्रश्न पचारि भगवान लीला को बुझे उपदेक्ष ज्ञान भगवत सम्बन्धे ज्ञान से गुरु तो पाक गले प्रदान करेंगे से गुरु किए ना ज्ञानी न तत्वदर्शी नाखे समस्त ज्ञान रही ज्ञानी से खाली ज्ञानी ना गुरु ये काम तत्वदर्शी से तत्व को ज्ञान तत्व को दर्शन करेंगे अनुभव करेंगे भगवत अनुभव का सी गुरु खाली जन ज्ञान अच्छी से ज्ञान प्रदान करेंगे से भगवान कहे ज्ञानी न तत्वदर्शी न भगवान से अनुभव करेंगे तेनाली साधु आश्रय ना आम भगवत तत्व बुझीपर जो मैंने से साधु आश्रय नहीं ना से मनोभा कथा चिंता करती मनोभा कल्पना जिनस से वैदिक शास्त्र को ये जो मैंने प्रकृत परंपर ज्ञान प्राप्त होना से कहते माइथोलोजी माइथोलोजी मैंने कल्पना जमी आम सिनेमा देखुचे विभिन्न नवेल पाठ पढ़ुचे नवेल पढ़ुचे सब कल्पना जिनस भावती वैदिक शास्त्र मैं कल्पना कल्पना कहीं उपयुक्त गुरु पाखे तत्व को बुझी ना कल्पना भाई लगे ये घटना ये आय बाहर कहानी मनोरा कथा कि आम वैष्णव आचार्य मैंने कहते मनोरा कहानी करने शुणापी महाराज जीवन मात्र सातुक आयुष अच्छी से मनोरा कहानी शुणा आसवे भाई सुखदेव गोस्वामी जी कथा कहते सी कौन स्थानीय रुहत ना विषय वर्णना कर स्वबोधन मात्र गृहेशु गृहवेदिना अवक्षते मानवाय कीर्ति कुर्बन तदाश्रवान इस गुरु को सही से रुके सामने बेसी समय रुकती नहीं खुद बेसी का दो मिनट रुकती गाली दुनिया पे जितनी समय दरकार स्वबोधन मात्र जहाँ को गुरु से जानती अवक्षते मानवाय से इसे अपेक्षा कर चुके दो मिनट पर्यंत कीर्ति कुर्बन तदाश्रवान साधु माने जहाँ पर गुरु वाला माने इसे गुरु को तीर्थ परिणत कर जानती तीर्थ कौन आम जाऊे विभिन्न तीर्थ प्रमाण जाऊे कि तीर्थ कमी ना तीर्थी कुर्बंती तीर्थानी साधु माने से स्थान को जीवर से स्थान की तीर्थ में परिणत हो जाए आज आप मंदिर तीर्थ में परिणत हो कहीं भगवान अच्छा भगवान भगवान अच्छा जमी तीर्थ स्थान यहपर भाव में मंदिर बाड़ी भुवनेश्वर ये गोटे तीर्थ स्थान ये अनेक साधु मैंने सब आस सरकार भगवान महादेव अच्छा अच्छा सब तीर्थ स्थान कहीं साधु मैंने तीर्थ गुर्वती तीर्थानी तीर्थानी जो तीर्थ सब होती केमी तीर्थ गुर्वती भगवान भक्त तीर्थ बेचने चलते तीर्थ आम जो तीर्थ स्थान जाते गोटे स्थान रोज स्थावर तीर्थ साधु मान को चलती तीर्थ भी कहुएं तीर्थ परिणत करती स्वास्थ्य जी भगवान को जी बुध धारण करीर्थ भी कहलाए से गोटे स्थान को तीर्थ में परिणत करती तेणु ये भगवान कथा उपयुक्त जो रही परंपरा एक कथा को शुणिले बुझीपर ना समस्त बुझा जाए कहुकि जाओ भागवत पढ़ वैष्णव स्थाने एकांत आश्रय कर चैतन्य चरण जो भगवान भक्त नुंति विष्णु भक्त नुंति वैष्णवदेव नुंति मुखर भगवान कथा शुणा को मना कर अवैष्णव कथोज्ञानं भूतं हरि कथामृतं श्रवणं नैव कर्तव्य सत्पुरुषिष्ट तथा कय जमने भगवान भक्त नुहति जमने वैष्णव नुहति मुखे भगवान कथा भूत हरि कथा पुतना कथा कहले कि भूत भगवान कथा भूत पवित्र कथा भगवान कि भगवान कथा जमने वैष्णव नुहत अवैष्णव मुख गर्ण अवैष्णवर मुखर ये भगवान पूत पवित्र हरिकता सुनवा मना कर नैव कर्तव्य कहीं सर्वोत्कृष्ट तथा पय जो भाव में पय क्षीर पवित्र वस्तु किटा जब सर्व छुईदेला मुह मारदेला विषय परिणत हो अमृत रही अमृत ही प्रेरणा विषय परिणत हो तेणु भगवान कथा जे परंपर आसूबा जैसे वैष्णव पाखु शुणिले आम से कथा बुझीपर निर्धारण करत्व जापर तेणु ये परंपर ज्ञान आसूसी कलिजुगर भाव में शिवजी कथा कौन पार्वतीदेव कौन अथ कलु भविष्य चतर संप्रदाय श्री ब्रह्म रुद्र शनका वैष्णव पावन कलिजुगर चारती संप्रदाय रही जो मैंने ये परंपरार ज्ञान प्राप्त होती भगवान ज्ञान आसूसी भगवान प्रथम ज्ञान दे ब्रह्मा को ब्रह्मा ज्ञान दे नारद को नारद ज्ञान दे व्यासदेव को व्यासदेव ज्ञान दे पुत्र सुखदेव गोस्वामी को ये भाव परंपरार आसूसी ज्ञान परंपरार ज्ञान प्राप्त होते परंपरा विहीन मंत्रा से निष्फला मता शिवजी कौन पार्वती परंपरा जो ज्ञान प्राप्त होता से निष्फल ज्ञान किसी मूल्य ना तेणु पढ़ा चारोटी संप्रदाय अच्छा वैष्णव संप्रदाय अनुमोदित संप्रदाय से श्री कहे लक्ष्मी देवी चार गोटे संप्रदाय आसती जो संप्रदायर पढ़ आचार्य हो रामानुजाचार्य आमर जो संप्रदाय हो ब्रह्म संप्रदाय ब्रह्मा ज्ञान आसती भगवान ब्रह्मा को ज्ञान देते ब्रह्मा शिष्य शिष्य परंपर आम ज्ञान प्राप्त होते ये कलिजुगे ब्रह्मा ब्रह्म संप्रदायर आचार्य होती माधवाचार्य आम पूर्व पूर्व जाइ उड़ी निकट स्थान स्थान हमें धर्मस्थान राजा कहते हैं कर्नाटक जिले में तेणु से मध्याचार्य आविर्भाव होता सी कलिजुग आचार्य ब्रह्ममात्र गोटे संप्रदायर आचार्य सी परंपर आसान यही भाव में रुद्र संप्रदाय शिवजी गोटे संप्रदाय रही संप्रदाय कलिजुग आचार्य निम्बाकाचार्य विष्णु स्वामी एवं आउ गोटे संप्रदाय रही चारि कुमार जो ब्रह्मांकर चारि पुत्र सनक सनातन 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 कुमार यही संप्रदायर आचार्य कलिजुगर अच्छा निम्बाकाचार्य तेणु यही भाव में परंपर आम ज्ञानटा प्राप्त हेले बुझीपर ठीक ठीक भाव बुझीपर परंपरा बिना से मदा से निष्कला मदा परंपर जो ज्ञान प्राप्त जन होना से ज्ञान किसी मिले ना निष्फल तेणु ये जो वर्तमान जूनागढ़ जो भगवान का आकाश बस मनोढ़ा जिस नुह ये सब घटना 5522 तर दस वर्ष तर घटना इतिहास मनोढ़ा किसी कह जाऊना तेणु देवादेवी मैंने कौन कल्पना जिस नुह देवादेवी पूजित होती रही स्थान सब रही गणना स्थान विषय गणना कर तेणु देवादेवी मैंने प्रश्न कर अद्भुत भगवान पीड़ा बर्तमान चिंता करती पुणा वर्ष अद्भुत अवगम कि अद्भुत अनुभव अद्भुत बाढ़ मुझे उठे बहुत सहज बर्तमान ये हेल्प आगे चेस्टा कर बड़ा बाहर करने बाहर नहीं अद्भुत अनुभव ये ये भाव चिंता करे जीवन जीवा आसिक पहुँचगला अंत्यम समय आस पहुँचगला तार ये भगवान हत्या आर्तमान से निज हत हम तेणु दल प्रण चेष्टा दैत्यो निर्गत भोजन से कौन कह भगवान ये भाव में गला को बेषण कर गला को चापी से आश्वास नहीं पाते गल प्रमाण निश्चेषा तार समस्त चेष्टा विफल होगा आेषा कर निश्चेषा दैत्यो निर्गत भोजन बर्तमान प्राण दिवस समय आसगला जान पड़ा आखि सब बाहर पड़ा दैत्य निर्गत भोजन अव्यक्त राग निपथ क्रंदमंद भगवान कला चापी तेणु अव्यक्त राग निपथ क्रंदमंद कला चापी तेणु निपथ तेणु से तलू पड़ा आरंभ कला भगवान तक तलू पकड़ा आरंभ कले निपथ सह बाड़ो बेसुर कौट पड़े जो पड़े भगवान अद्भुत लीला से ब्रजे पड़े आगे पड़ पड़ी था ना से ब्रजे ही पड़े से असुर को पत्थर पकड़े तार शरीर चुन विचुन होगा कि भगवान तार मुख्य देश में से भाव खेल भगवान तेणु व्यसु ब्रजे बर्तमान व्यसु तार प्राणवायु उड़गला पड़ी कड़े तेणु तम अंतरिक्षा पत्यम शिराया से बाड़क को अंतरिक्षा आकाश गोटे पतितम पड़ुती शिराया गोटे शिला पड़ुती तम अति अंतरिक्षा पतितम शिराया विशीर्ण सर्वावय कराण समस्त अवयव से गुणवत्त समस्त शरीर विशीर्ण होगा विच्छिन्न होगा उदाहरण पूरम यथा रुद्र शरण विद्धम सुखदेव गोस्वामी उदाहरण दौर पूर्व गोटे घटना होता कौन से ना रुद्र शरण विद्ध शिवजी शरीर विद्ध होते ये ना स्त्रीय रुद्रज्यो दर्दुषु समेता त्रिपुरा त्रिपुरारी त्रिपुरारी असुर तीनों पुर से निर्माण कर शिवजी गोटे नाम त्रिपुरारी त्रिपुरार हरी त्रिपुर असुर को सी हत्या करते भागवतम सप्तम स्कंद दशम अध्याय वर्णन कर दे ये त्रिपुर असुर से मयदानव गोटे देते तीनो पुर लव सुवर्ण एवं रौप्य ये तीनो धातु तीनो पुर दिखाई तीनो नव भुवनेश्वर भाया तीनो नव विराट विराट नवर तेणु मयदानव अति शक्तिशाली दैत्यवान मत बहुत बुद्धि अच्छी मत बहुत बुद्धिमान तेणु ये निर्माण करते तेणु सी जो रही उड़ाजहाज से देखा जावानी अदृश्य ही देखा जावानी भाव में मैदान से सृष्टि करते तेणु से त्रिपुरारी विभिन्न अन्य सब रही त्रिपुर असुर अन्य असुर सहित देवता मान युद्ध करते तेणु देवता मैंने शिवजी शरण में गले शिवजी शरण में गले तेणु शिवजी कह ठीक अच्छी मुझे त्रिपुर अस्त्र को हत्या करी तेणु त्रिपुर अस्त्र जिते पार्श्वद अस्त्र स्तर निक्षेप कले बहुत अस्त्र से विनाश कर पार्श्वद अस्त्र बहुत अस्त्र विनाश कर किंतु मयदानव जो तीनो दूर या गोटे अमृत कुंड या विराट अमृत कुंड बहुत अमृत सब रही असुर मैंने जब निधन होते शिवजी स्तर में से कुंड पकड़े से पूरी जीवन प्राप्त हो तेणु जिते शिवजी पार्श्वद अस्त्र छाड़े मृत्युवरण पे जीवन प्राप्त हो तेणु शिवजी भगवान शरण कृष्ण कीर्तन कर शिवजी बर्तन कीर्तन कर भगवान
हरे कृष्ण हरे कृष्ण 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 हरे 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 राम हरे राम 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 हरे हरे हरे
Yeah.
ଆସିଗଲେ, କିଭଳି ଭାବରେ ଗୋଟେ ଗାଭୀର ଉପରେ ଆସି ପହଞ୍ଚିଗଲେ ଏବଂ ବ୍ରହ୍ମାଙ୍କୁ ଗୋଟେ ବସ୍ତ୍ର ଉପରେ ଆଣିକି ଆସିଲେ। ତେଣୁ ସେ ଯେଉଁ ତ୍ରିପୁର ସ୍ୱର ନିର୍ମାଣ ହୋଇଥିଲା ଯେଉଁ ଉଡ଼ାଜାହାଜ ସେ ବିମାନରେ ସେଇ ଯେଉଁ ଅମୃତ କୁଣ୍ଡଟି ରହିଛି ସେଇ କୁଣ୍ଡ ପାଖରେ ପହଞ୍ଚିଗଲେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମା ଗାଭୀର ବସ୍ତ୍ର ଉପରେ ଆସି ପହଞ୍ଚିଗଲେ। ତେଣୁ ଯେତେବେଳେ ସେ ଅମୃତ କୁଣ୍ଡରୁ ଅମୃତ ପାନ କରିବା ପାଇଁ ଲାଗିଲେ ଅସୁରମାନେ ତାଙ୍କୁ ବାଧା ଦେଲେ ନାହିଁ। ଅସୁର ହେଲେ ମଧ୍ୟ ସେମାନେ ଗାଭୀମାନଙ୍କୁ ସମ୍ମାନ କରୁଥିଲେ। ତେଣୁ ସେମାନେ କହିଲେ କେତେ ପିଇବ ଯେ ଅମୃତ କୁଣ୍ଡ ତ ଅବା ଅମୃତ ରହିଛି, କେତେ ପିଇବ ଗାଈଟା ପିଉ ଗଛଟା ପିଉ ପିଉ କେତେ ପିଉ ଶେଷ ହେଉଛି ତାକୁ ପିଉ ସେ ଅମୃତ ପିଉ ଥଣ୍ଡା ହେଇଯିବ। ଭଗବାନ ଯେଉଁ ପାନ କଲେ ସବୁ ଅମୃତ ପାନ କରିଦେଲେ, ଅସୁରମାନଙ୍କ ଦେଖାରେ ସାମ୍ନାରେ ସବୁ ଅମୃତ ପାନ କରିଦେଲେ, ଖାଲି ହେଇଗଲା ଅମୃତ ପୁଣି। ତେଣୁ ଏ ତ୍ରିପୁର ଅସୁର କହିଲା ଆଉ କିଛି କରିହେବ ନାହିଁ, ଭଗବାନଙ୍କ ଇଚ୍ଛା। ତେଣୁ ବର୍ତ୍ତମାନ ଭଗବାନ ତାଙ୍କୁ ଶିବଜୀଙ୍କୁ ଗୋଟେ ଧର୍ମରୂପକ ରଥ ପ୍ରଦାନ କଲେ ଯେଉଁଥିରେ ଜ୍ଞାନମୟ ସାରଥି ରହିଥିଲେ, ବୈରାଗ୍ୟମୟ ଧ୍ୱଜା ଥିଲା, ଐଶ୍ୱର୍ଯ୍ୟମୟ ଅଶ୍ୱ ଥିଲା, ତପମୟ ଧନୁଷ ଥିଲା, କ୍ରିୟାମୟ ବାଣ ଥିଲା। ଶଙ୍କରଙ୍କୁ ସେ ପ୍ରଦାନ କଲେ ଭଗବାନ। ତେଣୁ ଭଗବାନ ସେଇ ରଥରେ ବସି ସେ ତ୍ରିପୁରକୁ ହତ୍ୟା କରିଛନ୍ତି। ତେଣୁ ଶିବଜୀଙ୍କର ଗୋଟେ ନାମ ହେଉଛି ତ୍ରିପୁରାରୀ, ତ୍ରିପୁରାରୀ ନାମରେ ସେ ପ୍ରସିଦ୍ଧ ହୋଇଗଲେ, ତ୍ରିପୁରକୁ ସେ ହତ୍ୟା କଲେ ଏବଂ ସମସ୍ତ ତ୍ରିପୁର ଯେଉଁ ପୁର ହେଇଥିଲା ସେଟା ଧ୍ୱଂସ ହୋଇଗଲା। ତେଣୁ ଏଠି ଶିବଜୀ ସେଇ ଉଦାହରଣ ଦେଉଛନ୍ତି, ପୁରମ ଯଥା ରୁଦ୍ର ଶରଣ ଯୁଦ୍ଧ, ତ୍ରିପୁର ଯେଭଳି ଭାବରେ ରୁଦ୍ରଙ୍କ ଶରଣ ଯୁଦ୍ଧ ହୋଇଥିଲା ସେହିଭଳି ଭାବରେ ଭଗବାନ ଯେଉଁ ଗଳାକୁ ଚାପିଦେଲେ ଏଇ ପୁରାଣବ୍ରତର, ସେ ସେଇଭଳି ଭିତରେ ମୃତ୍ୟୁବରଣ କରି ଏ ଶିଳାରେ ପଡ଼ିଲା, ବ୍ରଜରେ ଶିଳା ଉପରେ ବିରାଟ ଶିଳା ଉପରେ ସେ ପଡ଼ିଲା, ସେ ମୃତ୍ୟୁବରଣ କଲା। ଏବଂ ସ୍ତ୍ରୀ ରୁଦ୍ରତ୍ୟ ଦଦୃଶୁ ସମେତା, ତେଣୁ ବ୍ରଜସ୍ତ୍ରୀମାନେ ଯେଉଁ ରୋଦନ କରୁଥିଲେ, ଏ ଯେଉଁ ଆକାଶରେ କେତେଜଣ ଆକାଶ ଦେଖିକି ଦେଖୁଛି କ'ଣ ଗୋଟେ ପଡ଼ୁଛି ଦେଖୁଛନ୍ତି କେତେଜଣ, ଆଉ ଯେତେବେଳେ ପଡ଼ିଲା ଗୋଟେ ଭୀଷଣ ଶବ୍ଦ ହେଲା। ତେଣୁ ସ୍ତ୍ରୀମାନଙ୍କର ସ୍ତ୍ରୀ ଲୋକମାନେ ଯେଉଁମାନେ ରହିଥିଲେ ଯୋଶୁଦା ଏବଂ ଅନ୍ୟ ଗୋପୀମାନେ ସେମାନେ ବର୍ତ୍ତମାନ ଦଦୃଶୁ ସମ୍ବେତ ହେଇକି ଦେଖିଲେ କ'ଣ ଏ ଜିନିଷ ପଡ଼ିଲା ଗୋଟେ। ତେଣୁ ଦେଖିଲା ବେଳକୁ ତାଙ୍କର କୃଷ୍ଣ ଯାହାଙ୍କ ପାଇଁ ବିଳା କରୁଥିଲେ ସେ ଭାବିଲେ କୃଷ୍ଣ ଚାଲିଗଲା, ଏ ଅସୁରତ ପଡ଼ିଲା, ଏ ଦୁଇ ଜଣରେ ପଡ଼ିଲେ କୃଷ୍ଣ, ତେଣୁ ସେ ମୃତ୍ୟୁବରଣ କରିଥିଲେ ନିଶ୍ଚିତ ଭାବରେ, ଏଇଭଳି ଭାବରେ କ୍ରନ୍ଦନ କରୁଥିଲେ ସମସ୍ତେ। ତେଣୁ ବର୍ତ୍ତମାନ ଯେତିକି ଦେଖିଲେ କୃଷ୍ଣ ସେଇ ଅସୁରର ଯେଉଁ ବକ୍ଷଦୋଷ ରହିଛି ସେ ବକ୍ଷଦୋଷରେ ଖେଳୁଛି କୃଷ୍ଣ, ତେଣୁ ତାଙ୍କର ଆନନ୍ଦ ସୀମା ରହିଲାଣି। ରାଧାଏ ମାତ୍ରେ ପ୍ରତିରୁକ୍ତ ବିସ୍ମିତା ବିସ୍ମିତ ହୋଇଗଲେ, ଯିଏ ଉପସକୁ ପଡ଼ି ଯାଇଥିଲା ପିଲା ଆମର କେମିତି ବର୍ତ୍ତମାନ ଆଶ୍ଚର୍ଯ୍ୟ ହୋଇଛନ୍ତି, ଆନନ୍ଦ ସେ ଖେଳୁଛି ପିଲା। ତେଣୁ ସାଙ୍ଗେ ସାଙ୍ଗେ ତାକୁ ପ୍ରାଧାୟ ତାକୁ ଗ୍ରହଣ କରିକି ପିଲାକୁ ଆଣିକିରି ପ୍ରାଧାୟ ମାତ୍ରେ ମା ଆଣିକିରି କ'ଣ କଲେ ନା ପ୍ରତିଭୂତ୍ୟ ବିସ୍ମିତା, ପ୍ରଥମେ ବିସ୍ମିତ ହୋଇଗଲେ, ପିଲା ଜୀବନ ପାଇକି କିଛି ଭାବରେ ମୃତ୍ୟୁବରଣ କରିଥିଲେ ନିଶ୍ଚିତ ଭାବରେ। ତେଣୁ କୃଷ୍ଣାଙ୍କ ତସ୍ୟ ଉରସି ଲମ୍ବମାନ, ସେଇ ତୃଣାବତର ଉରରେ ପକ୍ଷରେ ଭଗବାନ ଖେଳୁଥିଲେ, କୃଷ୍ଣଙ୍କ ଉରକି ଉରସି ଲମ୍ବମାନ ତମ ସ୍ୱସ୍ତି ମତଂ ପୁରୁଷାଦ, ସୁସ୍ଥ ରହିଛି ପିଲା, କିଛି ଅସୁବିଧା ହେଇନି ପିଲାର, ଏ ଅସୁର ଭାଙ୍ଗି ପଡ଼ିଛି ତାର କିଛି ହେଇନି, ପିଲାର କିଛି ହେଇନି, ଛୋଟ ପିଲା ଏକ ବର୍ଷର ପିଲା। ତେଣୁ ସ୍ୱସ୍ତି ମତଂ ଦେଖିଲେ ପିଲା ସୁସ୍ଥ ରହିଛି ଠିକ୍ ଅଛି, ତେଣୁ ବିହାୟସା ମୃତ୍ୟୁ ମୁଖ୍ୟା ପ୍ରମୁଖ ଆକାଶ ପଳାଇ ଯାଇଥିଲା ପିଲା ବିହାୟସା, ତେଣୁ ନିଶ୍ଚିତ ଭାବେ ମୃତ୍ୟୁବରଣ କରିବା କଥା, କିନ୍ତୁ ସେ ପିଲା କିଛି ଅସୁବିଧା ହେଇନି। ତେଣୁ ଏଟା ଦେଖି ସେମାନେ ଆଶ୍ଚର୍ଯ୍ୟ ବିସ୍ମିତା ବହୁତ ଆଶ୍ଚର୍ଯ୍ୟ ହେଇଯାଉଛି, କିଭଳି ଏସବୁ ଘଟଣା ହେଉଛି। ପ୍ରଥମେ ଯେଉଁ ଛଅ ଦିନରେ ଯେଉଁ ବିରାଟ ହେଇଥିଲା ପୁତନା ଏତେ ବିରାଟ ଅଶୁଣୀ, ତା ସେ ଅଶୁଣୀ ମୃତ୍ୟୁବରଣ କଲା, କିନ୍ତୁ ପିଲା କିଛି ହେଲାନି, ପିଲା ଠିକ୍ ଭାବରେ ରହିଥିଲା। ଯେତେବେଳେ ତିନି ମାସ ରହିଥିଲେ ପିଲା ସେ ସମୟରେ ସକାଶର ଓଲଟି ପଡ଼ି ଯାଇଥିଲା, କିନ୍ତୁ ପିଲା କିଛି ଅସୁବିଧା ହେଇନଥିଲା। ଆଜି ମଧ୍ୟ ସେଇଭଳି ଭାବରେ ବର୍ଷ ଯେହେତୁ ବର୍ଷେ ହୋଇଛି, ଭଗବାନ କୃଷ୍ଣଙ୍କୁ କଷ୍ଟ ହେଇଛି, ସେ ସେମାନେ ମଧ୍ୟ ନିଶ୍ଚିନ୍ତ ମୃତ୍ୟୁ ମୁହୂର୍ତ୍ତରେ ଉଦ୍ଧାର ପାଇଛନ୍ତି, ତେଣୁ ବିସ୍ମିତ ହୋଇଯାଉଛନ୍ତି। ପିଲା କିଭଳି ଭାବରେ ଶକ୍ତି ରହିଛି, ନାରାୟଣଙ୍କ କୃପା ରହିଛି, ଯେଉଁଥିପାଇଁ ସବୁ ବିପଦରେ ମୁକ୍ତ ହୋଇଯାଉଛି, ଏଭଳି ଭାବରେ ଚିନ୍ତା କରୁଛନ୍ତି। ଗୋପ୍ୟଷ୍ଟ ଗୋପା କିରଣନ୍ଦ ମୁଖ୍ୟା ଲବ୍ଧା ଗୁଣ ପ୍ରାପୁ ରଧିବ ବୋଧ, ସେମାନେ ଭାବିଲେ ଆମ ପୁତ୍ର ମୃତ୍ୟୁବରଣ କରିଛୁ, ତେଣୁ ଗୋପୀମାନେ ଗୋପମାନେ ସମସ୍ତେ ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ନନ୍ଦ ନନ୍ଦ ମହାରାଜ, ତେଣୁ ଲବ୍ଧା ପୁନଃ ପ୍ରାପୁ ପୁଣି ଥରେ ଯେତେବେଳେ ତାଙ୍କୁ ପ୍ରାପ୍ତ ହେଲେ, ତାଙ୍କର ଆଶା ନଥିଲା ସେ ବଞ୍ଚିଥିବେ ବୋଲି, କିଛି ଭାବେ ମୃତ୍ୟୁବରଣ କରିଥିଲେ ଚିନ୍ତା କରୁଥିଲେ, କିନ୍ତୁ ସେ ପୁଅ ଖାଲି ବଞ୍ଚିଛି ତା ନୁହଁ, କୌଣସି ତାଙ୍କ ଶରୀରରେ କିଛି ଆଘାତ ନାହିଁ, ଠିକ ଭାବରେ ରହିଛନ୍ତି, ସୁସ୍ଥ ଭାବରେ ରହିଛନ୍ତି, ଯେ ପାଇଲେ ସେ ଅଧିକ ମୋଦନ ବହୁତ ଆନନ୍ଦିତ ହୋଇଗଲେ, ବହୁତ ଆନନ୍ଦିତ ହୋଇଗଲେ, ତେଣୁ ସେମାନେ ଚିନ୍ତା କରୁଛନ୍ତି ଅହୋ ମତ ଅତ୍ୟଦ୍ଭୁତ ଏସ ରାକ୍ଷସା ଅହୋ, ଆମ ଜଣେ ଆଚାର୍ଯ୍ୟ କହୁଛନ୍ତି ଏକ ଅଦ୍ଭୁତ କଥା, ଏଟାକୁ ବିଶ୍ୱନାଥ ଚକୁ କହୁଛନ୍ତି ଅଦ୍ଭୁତାଦପି ଅଦ୍ଭୁତମ ତସ୍ମାଦପି ଅଦ୍ଭୁତ ବେଦ, ଅଦ୍ଭୁତ ଠାରୁ ମଧ୍ୟ ଆହୁରି ଅଦ୍ଭୁତ, ତାଠାରୁ ମଧ୍ୟ ଆହୁରି ଅଦ୍ଭୁତ, ସେମାନେ ଚିନ୍ତା କରୁଛନ୍ତି ଅହୋ ଅହୋ ମତ ଅଦ୍ଭୁତମ ଏସ ରାକ୍ଷସା, ଏଇ ରାକ୍ଷସ ତା ନାମ ସେମାନେ ଜାଣିନାହାନ୍ତି, ଆମେ ଗୋଟେ କହୁଛନ୍ତି କହିବା ଜାଣୁଛନ୍ତି ଚୁନାବର୍ତ୍ତ ବୋଲି, ତା ନାମ ଜାଣିନଥିଲେ ସେମାନେ ରାକ୍ଷସ ବୋଲି କହୁଛନ୍ତି, ଏଠି ଲଡ଼ ସେ ଧାରଣ କରି ଧୂଳି ଜଳ ହେଇକି ଯାଇଥିଲା, ତେଣୁ ଏଇ ରାକ୍ଷସ ଯେଉଁ ବାଳ ନିର୍ବୃତି ଜନିତ ବ୍ୟଭାତ୍ମ ଆମର ବାଳ ଆମ ଛୋଟ ପିଲାକୁ ନେଇଯାଇଥିଲା, ଏ ରାକ୍ଷସ ପୁଣି ସେ ଆସିଲା, ଜମିତ ବ୍ୟଭାତ୍ମ ପୁଣି ଥରେ ଆସି ପହଞ୍ଚିଗଲା, ପିଲା ଆସି ପହଞ୍ଚିଗଲା, ସେ ରାକ୍ଷସ ମୃତ୍ୟୁବରଣ କଲା, ହିଂସ୍ର ସ୍ୱପାପେନ ବିହିଂସିତ ଖଳ, ସେମାନେ ଜାଣୁନାହାନ୍ତି କୃଷ୍ଣ ହତ୍ୟା କରିଛନ୍ତି, ସିଏ କହୁଛି ସେମାନେ ଭାବୁଛନ୍ତି କ'ଣ ନା ହିଂସ୍ରା, ଏ ଯେଉଁ ହିଂସା କରୁଥିଲା ସ୍ୱପାପେନ, ଏଇ ଗୋଟେ ପାପ ହିଂସା କରିବା ଗୋଟେ ପାପ, ଚାରିଟି ପାପର ସ୍ଥାନ ରହିଛି ବିଶେଷ ଭାବରେ କଳିଯୁଗରେ ପରିଚିତ ମହାରାଜ ଚାରୋଟି ସ୍ଥାନ ଦେଇଛନ୍ତି ପାପର, ପାପ ଯେଉଁ କଳିଯୁଗ କଳିକୁ ରହିବା ପାଇଁ ଚାରୋଟି ପାପର ସ୍ଥାନ ଦେଇଛନ୍ତି, ପୁଣ୍ୟର ସ୍ଥାନ ଦେଇନାହାନ୍ତି କଳିଯୁଗ, ଯେଉଁମାନେ ପୁଣ୍ୟର ଆଶ୍ରୟ ନେବେ ସେମାନେ କଳିଯୁଗର ପ୍ରଭାବରୁ ମୁକ୍ତ ହୋଇଯିବେ, କିନ୍ତୁ ଯେଉଁମାନେ ପାପର ଆଶ୍ରୟ ପାପରେ ରହିବେ ସେମାନେ କଳିଯୁଗର ପ୍ରଭାବରେ ରହିବେ, ସେମାନେ କଳିଯୁଗରେ ତାଙ୍କ ଉପରେ ପ୍ରଭାବ ପଡ଼ିବ, ତେଣୁ ଭାଗବତ ପ୍ରଥମ ସଂଘ 17 ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଅଭ୍ୟର୍ଥିତା ତଥା ତସ୍ମୈ ସ୍ନାନାନି କଳେ ଯଦୌ ସ୍ତ୍ରିୟଂ ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା କ୍ଷେତ୍ର ଅଧର୍ମ ଚତୁର୍ବିଧା, ଏହି ଅଧର୍ମର ଚାରୋଟି ସ୍ଥାନ ରହିଛି, ଯେମିତି ବର୍ତ୍ତମାନ ବର୍ଷା ଦିନ ରହିଛି ବର୍ଷା ହେବ, ସେଭଳି ଭାବରେ କଳିଯୁଗ କଳିଯୁଗ ରହିବ, କିନ୍ତୁ ସବୁଠି ରହିବନି କଳି, ପରିଚିତ ମହାରାଜଙ୍କର ତମେ ସବୁଠି ରହିପାରିବ ନାହିଁ, ଚାରୋଟି ସ୍ଥାନ ଦିଆଗଲେ ତାଙ୍କୁ କ'ଣ କ'ଣ ଦୀର୍ଘ କ୍ରୀଡ଼ା ଯେଉଁଠି ହେଉଛି, ତାସ୍ ପଶା ଖେଳ ହେଉଛି, ଟିଭି ଦେଖା ହେଉଛି, ଏଇଠି ସବୁ କଳି ରହିବେ, ଦୀର୍ଘ ପାନ ଯେଉଁଠି ନିଶା ଦ୍ରବ୍ୟ ସେବନ ହେଉଛି, ତା ପରେ ସିଗରେଟ୍ ମଦା ହେଉଛି, ତାଙ୍କ ଭିତରେ ଯେତେ ନିଶା ଦ୍ରବ୍ୟ ରହିଛି ସେବନ ହେଉଛି ସେଠି କଳି ରହିବ, ଅବୈଧ ସ୍ତ୍ରୀ ସ୍ଥାନ ଯେଉଁଠି ହେଉଛି ସେଠି କଳି ରହିବ, ଏବଂ ସୁନା କହିଲେ ଦୀପ ହତ୍ୟା ମାଛ ମାଂସ ଭକ୍ତ ଯେଉଁଠି ହେଉଛି ସେଠି କଳି ରହିବ, ତେଣୁ ଏହି ପାପର ସ୍ଥାନ ପରିଚିତ ମହାରାଜ ପ୍ରଦାନ କରିଛନ୍ତି, କିନ୍ତୁ ପରିଚିତ ମହାରାଜ ତାଙ୍କ ରାଜ୍ୟ ଶାସନ ଏଭଳି ଭାବରେ କରୁଥିଲେ ଏସବୁ ପାପର ସ୍ଥାନ ନଥିଲା, ତେଣୁ କଳି କଳି ଯେଉଁ ଯେଉଁ କଳିର ବୁଦ୍ଧିମନ୍ତ ଯିଏ ଥିଲେ ଦେବତା ଯିଏ କଳିର ଦେବତା, ଯାହା ହେଉ କଳିଯୁଗର ସେ ଯୁଗ ପୁରୁଷ ସିଏ ସେ ଯେତେବେଳେ ଜାଣିଲେ ଚାରୋଟି ସ୍ଥାନ ମିଳିଲା ସେ ବହୁତ ଖୁସି ହୋଇଗଲେ, ଭାବୁଥିଲେ ଗୋଟିଏ ସ୍ଥାନ ଦେଲେ ଦୁଇଟା ସ୍ଥାନ ଦେଲେ ତାହେଲେ ଚାରିଟା ସ୍ଥାନ ଦେଇଦେଲେ, ଅବଶ୍ୟ ପାପର ସ୍ଥାନ ଚାରୋଟି ଦେଇଦେଲେ, ତେଣୁ ସେହି ସମୟରେ ପରିଚିତ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲେ, କଳି ଚାରିଆଡ଼େ ଚାରିଆଡ଼େ ବୁଲିବା ପାଇଁ ବୁଲିକି ଦେଖିବେ କେଉଁଠି ରହିବେ, ସେ ଦେଖିଲା ବେଳକୁ ଗୋଟିଏ ବି ସ୍ଥାନ ନାହିଁ ତାଙ୍କ ପାଇଁ, କାରଣ ଏଭଳି ଭାବରେ ରାଜା ରାଜ୍ୟ ଶାସନ କରୁଥିଲେ, ଏ ପାପରୁ ସମସ୍ତେ ମୁକ୍ତ ହୋଇକି ରହିଥିଲେ, ସମସ୍ତେ ପୁଣ୍ୟ କାର୍ଯ୍ୟ କରୁଥିଲେ, କି ପାପ କାର୍ଯ୍ୟ କରୁନଥିଲେ, ତେଣୁ ପରିଚିତ ମହାରାଜ ଯେତେବେଳେ ଚାଲିଯାଉଛନ୍ତି ସେ ପଛରେ ଆସି କହିଲେ ଆଜ୍ଞା ଏ ଯେଉଁ ଚାରୋଟି ସ୍ଥାନ ଦେଲେ କାହିଁକି ସ୍ଥାନ ସେମିତି ଆପଣଙ୍କ ରାଜ୍ୟରେ କେଉଁଠି ସେମିତି ସ୍ଥାନ ନାହିଁ, ତେଣୁ ପୁନଶ୍ଚ ଜାତ ନାରାୟଣ ଜାତ ରୂପ ମଦାତ ପ୍ରଭୁ, ତାହେଲେ ପ୍ରଭୁ ଏ ଯେଉଁ ଚାରୋଟି ସ୍ଥାନ ଦେଲେ ନାହିଁ କିଛି ଆପଣଙ୍କର ରାଜ୍ୟରେ ଏସବୁ ସ୍ଥାନ ନାହିଁ କିଛି, ଆମକୁ ରହିବି କେମିତି, ଆମ ତ ଆଉ ଗୋଟେ ସ୍ଥାନ ଦେଇ ଦେଉଛନ୍ତି ପକ୍ଷେ, ନା ଠିକ ଅଛି ଜାତ ରୂପ सुवर्ण देवे सुवर्ण स्थान देवे जत्र अमृतम मदन कामम रजो वैरम्य पंचम ये सुवर्ण रे पांचवी असुविधा थिला कौन ना अमृतम मिथ्या रहिबो सेठी मदन बा जो मान को बहुत धर्म रहिथि ता गर्व आछे मद रहिबो काम विभिन्न प्रकार कामना पूर्ण करिया के सरण रहि चाहिबे उदाहरण रे रज बा रजगुण रे प्रभाव रहिबो सेठी एवं सत्ता रहिबो तेणु ये गोटे जो स्थान देने जो पांच जिनस रही अनुदन मदन काम रज वैरंत्य पंचम तेणु ये पांचटी स्थान मुक्त होती रहने आनंद रे धर्म रे पुण्य पुण्यवान कार्य करेंगे पुण्य व्यक्ति होने तेणु ये कहूँ सब पुण्य पुण्यवान व्यक्ति सब खाली गोटे पुण्य ना अनेक पुण्य पूजा भी कह ब्रजवासी मानकर विषय कह भागवत दशम स्कंद द्वादश अध्याय वर्णना कराई पढ़े कहम सता ब्रह्मसुखा द्वितीया दास्यगता परदैवेन मायासुता नरदारकेण साकं ब्रजभु कृतपुण्यपूजा ब्रजवासी मैंने जो भगवान सब विराग करती ना से जो भगवान कृष्ण जो मैंने भगवान भक्त जो ज्ञानी मैंने दर्शन करती से मैंने ब्रह्म सुख अनुभव करती कृष्ण को जो मैंने दर्शन करती ज्ञानी मैंने से मैंने ब्रह्म सुख अनुभव करती तेणु से मैंने ब्रजभूमि जीवन मैंने जीवन धारण जन्म होती जो मैंने ज्ञानी मैंने मतलब से भी जन्म होते एवं दास्यगता परदैव तेन जो मैंने भगवान भक्त मैंने जन्म होती जो मैंने भगवान को मालिक हिसाब से ग्रहण करती निजी दास हिसाब से ग्रहण करती हनुमान कपिपति दास्य हनुमान देखी दास्य भाव में भगवान रामचंद्र सहित संबंधित थे से अनेक भक्त थे जो मैंने भगवान दास्य भाव में संपर्कित थे से दास्यगता परदैव तेन छोट शिशु है जानते श्रेष्ठ देवता परदैव तेन किंतु जो मैंने मायार अच्छा से जानपर ना मायार सीता नरदार केण कंस इत्यादि जो मैंने अशुभ स्वभाव सपन व्यक्ति ये चुनावे भाव नरदार केण छोट छोट पिला साधारण मनुष्य भाई भावुले माया से माया पीतर अच्छा तेणु भगवान जानपारे ना साकम बीजू कृतपुण्य पूजा जो भगवान सुधा सब लीला करिए माँ किए पिता किए मौसी गाभी मैंने सब बहुत पुण्य पूजा पुण्य कार्य करते जो आदि से भगवान लीला सामिल होती तेणु ब्रजवासी कहते हिंस्र स्वपापेन विहिंसिता खल ये हिंस्र व्यक्ति जो पाप टाला हत्या करने को हत्या करने स्वपापेन विहिंसित निज पापर ही से मृत्युवरण कला खड़ व्यक्ति से निज पाप द्वारा पापर परिणाम स्वरूप से मृत्युवरण कला तेणु साधु समस्तन भया घोच्यती साधु व्यक्ति से समस्त सामान भाव दर्शन करती विषम दर्शन नहीं भगवदगीता भगवान कहते विद्या विनय संपन्ने ब्राह्मणे कवि सुनीत स्वपाकित पंडित समदर्शिन जो प्रकृत विद्वान व्यक्ति जो प्रकृत पंडित से समस्त सामान भाव दर्शन करती गोटे गाभीटे हो गए हाथीटे हो गए कुकुरटे हो कूकर चंडाड़े हो ब्राह्मण हो समस्त से सामान भाव दर्शन करती ये भक्तर स्थिति हूँ एक भाव में साधु समत्वेन ये सम भावटा एत सहज जिन नुह समस्त सामान देखा सहज जिन नुह भगवत गीता षष्ठ अध्याय भगवान कहते ये जड़े जो ये स्तर को आसब से समस्त सामान भाव देख तेणु एक कथा शुणी भक्त लक्षण किंतु षष्ठ अध्याय जो भगवान कहते कथा जे अर्जुन आत्मपमीन सर्वत्र समान पश्यति जो अर्जुन सुखम वा दरिवा दुखम स्वयोगी परम मत ये श्रेष्ठ योगी ये समस्त को सामान भाव देखते आत्मपमीन सर्वत्र
ଆମେ ଯେମିତି ନିଜର ଶରୀର ପାଇଁ ଚେଷ୍ଟା କରୁଛେ, ସେଇଭଳି ଅନ୍ୟମାନଙ୍କ ପ୍ରତି ଯଦି ଆମେ ସେଇଭଳି ଭାବରେ କାର୍ଯ୍ୟ କରିପାରିବା ବା ସେଇଭଳି ଭାବରେ ଚିନ୍ତା କରିପାରିବା, ସମାନ ପରିସ୍ଥିତିରେ ଓଜନ ସମାନ ଭାବରେ ଯେଉଁମାନେ ଦର୍ଶନ କରନ୍ତି, ସୁଖମ ବା ଯଦି ବା ଦୁଃଖମ, ସୁଖରେ ହେଉ ବା ଦୁଃଖରେ ହେଉ ସମସ୍ତଙ୍କ ପ୍ରତି ସେଇଭଳି ଭାବରେ ସମଦର୍ଶନ କରନ୍ତି, ସିଏ ସହଯୋଗୀ ପ୍ରଥମ ମତ, ସେ ଯୋଗୀ ହେଉଛି ଶ୍ରେଷ୍ଠ ଯୋଗୀ। ଏ କଥା ଅର୍ଜୁନ ମଧ୍ୟ ବୁଝିପାରିଲେ ନାହିଁ, ପ୍ରଭୁ ଯୋୟମ ଯୋଗ ତ୍ୟା ଭକ୍ତ ସାମ୍ୟ ମଧୁସୂଦନ ଏତଶ୍ରାମ ପଶ୍ରାମ ଚନ୍ଦ୍ରତା ସିଦ୍ଧି ଚିତ୍ରଣ କରିପାରିଲେ। ପ୍ରଭୁ ନିଜକୁ ଯେଉଁଭଳି ଭାବରେ ଦେଖିବା ଅନ୍ୟମାନଙ୍କୁ ସମସ୍ତେ ସେଇଭଳି ଭାବରେ ଦେଖିବା ଏତେ ସମାନ ନୁହଁ, ସମ୍ଭବ ନୁହଁ। ଖୁବ୍ ବେଶୀ ଦିନେ କି ଦୁଇ ଦିନ ଜଣେ ରହିପାରିବ, ବିଷ୍ଣୁ ଚକ୍ରବର୍ତ୍ତୀ ଟୀକାରେ କହୁଛନ୍ତି, କିନ୍ତୁ ସବୁବେଳେ ପାଇଁ ତ ସେମିତି ରହିପାରିବନି, ସମଭାବରେ ସମସ୍ତ ବ୍ୟବହାର କରିପାରିବ ନାହିଁ। ତେଣୁ ସେ ପଚାରିବ ଏଇଟା ଅସମ୍ଭବ ଯାହା କହିଲେ, ନା ଅର୍ଜୁନ ଏଇଟା ସମ୍ଭବ। ଅସଂଶୟ ମହାଭାବ ମନ ପୁନି ଗ୍ରହଣ ଚଳନ ଅଭ୍ୟାସ କୁହନ୍ତି ବୈରାଗ୍ୟ ଚେ, ଏଇଟା ସମ୍ଭବ ହେବ ଅର୍ଜୁନ ଯଦି ଆମେ ଏଇଭଳି ଭାବରେ ଅଭ୍ୟାସ କରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଅଭ୍ୟାସ କଲେ ବୈରାଗ୍ୟ ଆସିବ, ଏଇ ଭୌତିକ ଜଗତକୁ ବୈରାଗ୍ୟ ଆସିବ। ତେଣୁ ସେ ସମସ୍ତଙ୍କୁ ସମାନ ଭାବରେ ଦେଖିପାରିବେ। ତେଣୁ ଏଇ ବ୍ରଜବାସୀମାନେ ମଧ୍ୟ ସେହି ସ୍ତରର ବ୍ୟକ୍ତି, ସେମାନେ ମଧ୍ୟ ସେହି ଉନ୍ନତ ସ୍ତରର, ସେମାନେ ସବୁ ମୁକ୍ତ ଜୀବ, ସେମାନେ ସବୁ ବଦ୍ଧ ଜୀବ ନୁହନ୍ତି, ମୁକ୍ତ ଜୀବ। ତେଣୁ ସେମାନେ କହୁଛନ୍ତି ସାଧୁ ସମତ୍ୟେନ ଭୟା କହୁଛନ୍ତି, ସାଧୁ କହିଲେ କିଏ କପିଳଦେବ କହୁଛନ୍ତି, ସାଧୁ ସାଧୁର ଲକ୍ଷଣ କହିଲେ କିଏ ମାଆଙ୍କୁ କହୁଛନ୍ତି, ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ମା ପଚାରୁଛନ୍ତି, ଦେବଭୂତି ପଚାରୁଛନ୍ତି, ପୁତ୍ର ସେ ଜାଣିପାରିଲେ, ପୁତ୍ର ତାଙ୍କୁ ହେଉଛି ଭଗବାନ, କାରଣ ବ୍ରହ୍ମା ସେମାନେ କହିଥିଲେ ତମର ପୁତ୍ର ରୂପରେ ଆସିବେ, ଭଗବାନ ଆସିବେ। ତେଣୁ ତାଙ୍କୁ ପଚାରୁଛନ୍ତି, ପୁତ୍ର ମୁଁ ଜୀବନରେ କେମିତି ସିଦ୍ଧି ଲାଭ କରିବି? ତେଣୁ କପିଳଦେବ କହୁଛନ୍ତି, ମା ଯେଉଁମାନେ ଆମେ ଯଦି ମହତ୍ ସେବା, ଯେଉଁମାନେ ଆମର ସାଧାରଣତଃ ଯେଉଁମାନେ ସାଧୁ ବ୍ୟକ୍ତି, ସାଧୁ ବ୍ୟକ୍ତିଙ୍କୁ ଯଦି ଆମେ ସେବା କରିବା, ତୃତୀୟ ସ୍କନ୍ଧ ପଚିଶ ଅଧ୍ୟାୟରେ ଯଥା କୁହାଯାଉଛି, କପିଳଦେବ କହୁଛନ୍ତି ଯେ ପ୍ରସଙ୍ଗମ ଅଜରମ ପାସମ ଆତ୍ମନ କବେ ବିଧୁ ସ୍ୱୟବ ସାଧୁସ୍କୃତ ମୁଖ୍ୟ ଦ୍ୱାର ଅପାହୃତ। ଆମର ଏଇ ଯେଉଁ ବୌଦ୍ଧ ଜାଗାରେ ଯେଉଁ ଆସକ୍ତି ରହିଛି, ଏ ଆସକ୍ତି ଅଜରମ ପାସ, ଆମର ଶରୀର ଜରାଜୀର୍ଣ୍ଣ ହେଇଯାଉଛି, ବାର୍ଦ୍ଧକ୍ୟ ଆସିଯାଉଛି ଆମକୁ, କିନ୍ତୁ ଏଇ ଯେଉଁ ଆମର ଆସକ୍ତି ରହିଛି, ଏ ଆସକ୍ତିର କେବେ ଜୀର୍ଣ୍ଣତା ନାହିଁ ବା ଜରା ବା ବାର୍ଦ୍ଧକ୍ୟ ନାହିଁ ଆସକ୍ତିର। ପ୍ରସଙ୍ଗ ଅଜରମ ପାସ, ଇଏ ଏଭଳି ଗୋଟେ ବନ୍ଧନ ଆସକ୍ତିଟା। ପ୍ରସଙ୍ଗ ଅଜରମ ପାସ ଆତ୍ମନ କବ ବିଧୁ, ଯେଉଁମାନେ ଆତ୍ମା ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେଇଛନ୍ତି ସେମାନେ ଜାଣନ୍ତି ଏକଥା, କିନ୍ତୁ ସେଇ ଯେଉଁ ଆସକ୍ତି ରହିଛି ସ୍ୱୟବ ସାଧୁ ସୁକୃତ, ଯଦି ସେଇ ଆସକ୍ତିକୁ, ଆସକ୍ତିକୁ ଆମେ କାଟିପାରିବା ନାହିଁ, ଆମର ଆସକ୍ତି ରହିବ, କିନ୍ତୁ ସେଇ ଆସକ୍ତିକୁ ଯଦି ଆମେ ସାଧୁଙ୍କ ପାଖରେ ଲଗେଇବା, ସ୍ୱୟବ ସାଧୁ ସୁକୃତ ମୁଖ୍ୟ ଦ୍ୱାର ଅପାହୃତ, ଏ ଭୌତିକ ଜଗତଙ୍କର ଆସକ୍ତିକୁ ଆମକୁ ନର୍କକୁ ନେଇଯିବ, କିନ୍ତୁ ସେଇ ଆସକ୍ତି ଯଦି ଆମେ ସାଧୁଙ୍କ ପାଖରେ ଲଗେଇବା, ତାହେଲେ ଆମର ମୁଖ୍ୟ ଦ୍ୱାର, ମୁକ୍ତିର ଦ୍ୱାର ଖୋଲିଯିବ ଆମ ପାଇଁ। ମା ଚିନ୍ତା କରୁଛନ୍ତି, କିଏ ସେ ସାଧୁ ଯାହା ପ୍ରତି ଆମର ଆସକ୍ତି କରିବା, ନା ତିଥିକ୍ଷେପ କାରୁଣିକ ଶ୍ରୋତା ସର୍ବଦେହିନା ହଜାତ ଶତ୍ର ସାନ୍ତା ସାଧବ ସାଧୁ ଭୂଷଣ, ଏ ସାଧୁର ଲକ୍ଷଣ, ଅନେକ ସାଧୁର ଲକ୍ଷଣ ଅଛି, ମୁଖ୍ୟ ଲକ୍ଷଣ ଯଦି କହୁଛନ୍ତି, ଇଏ ଗୌଣ ଲକ୍ଷଣ, ମୁଖ୍ୟ ଲକ୍ଷଣ ହେଉଛି ଅଲଗା। ଗୌଣ ଲକ୍ଷଣ କ'ଣ ନା ତିଥିକ୍ଷେପ, ସେ ସବୁକିଛି ସହି ନେଇଥିବେ, ଯେତେ ତାଙ୍କୁ ଦୁଃଖ ଆସିକି ମଧ୍ୟ ବା ତାଙ୍କୁ ଅପରାଧ କଲେ ମଧ୍ୟ ସେ ସହି ଦେବେ, ଏ ସାଧୁର ପ୍ରଥମ ଲକ୍ଷଣ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ତାଙ୍କ ତିତିକ୍ଷତ ଭାରତ, ଆମର ଯେଉଁ ଶରୀର ହେଇଛି, ଏ ଶରୀର ମାତ୍ରା ପ୍ରଶାସ ଶୀତଷ୍ଣ ସୁଖ ଦୁଃଖତା ଆଗମା ପାଇନ ନିତ୍ୟା ତାଙ୍କ ତିତିକ୍ଷତ ଭାରତ, ଆମ ଶରୀର ଏଭଳି ସୃଷ୍ଟି ହେଇଛି ଯେ ବର୍ତ୍ତମାନ ଖରାଦିନେ ପାଣିଟା ଗରମ ହେଇଗଲେ ଆମକୁ ଭଲ ଲାଗିବ ନାହିଁ, ଥଣ୍ଡା ପାଣି ଦରକାର ହେବ, ଶୀତ ଦିନେ ସେ ଥଣ୍ଡା ପାଣି ଆମକୁ ଭଲ ଲାଗିବ ନାହିଁ, ଆମ ଗରମ ପାଣି ଦରକାର ହେବ, ଏ ସବୁ ଏଭଳି ସୃଷ୍ଟି ହେଇଛି। ତେଣୁ ଭଗବାନ କହୁଛନ୍ତି ଏଇଟାକୁ ସହିନୀୟ ଆମ ତିତିକ୍ଷସ ଭାରତ, ତେଣୁ ଏଇ ସହିବାଟା ହେଉଛି ସାଧୁର ଗୋଟିଏ ଲକ୍ଷଣ, ଇଏ ଗୌଣ ଲକ୍ଷଣ, ମୁଖ୍ୟ ଲକ୍ଷଣ ପରେ କୁହାଯିବ। ତିତିକ୍ଷ ଜଣେ ଜଣକ ସାଧୁଙ୍କ ପ୍ରତି ଅତ୍ୟାଚାର କରୁଛନ୍ତି ବା ଅପରାଧ କରୁଛନ୍ତି, ତଥାପି ସେ ତାକୁ ସହି ନେବେ, ତିତିକ୍ଷେପ ତାଙ୍କୁ କରୁଣା କରିବେ। ଜଣେ ତାଙ୍କ ପ୍ରତି ଅପରାଧ କରୁଛନ୍ତି ମାନେ ତାଙ୍କ ପ୍ରତି ସେ ଅଭିଶାପ ଦେବେ ନାହିଁ, ତାଙ୍କୁ କରୁଣା କରିବେ, ତାଙ୍କର କେମିତି ମଙ୍ଗଳ ହେବ ସେକଥା ଚିନ୍ତା କରିବେ ସେ। ଏବଂ ସୃହୃଦଂ ସର୍ବଦେହିନା, ସମସ୍ତ ଜୀବ ଖାଲି ମନୁଷ୍ୟମାନଙ୍କ ପାଇଁ ନୁହଁ, ସୃହୃଦଂ ସବୁ ଜୀବ ପାଇଁ, ଯେତେ ପଶୁ ପକ୍ଷୀ ଇତ୍ୟାଦି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ତାଙ୍କର ସେ ବନ୍ଧୁ। ସୃହୃଦଂ ସର୍ବଦେହିନା ଅଜାତ ଶତ୍ରୁଭ, ତାଙ୍କର କେହି ଶତ୍ରୁ ନାହାନ୍ତି। ସେଥିପାଇଁ ଆପଣମାନେ ଜାଣିଥିବେ ଯୁଧିଷ୍ଠିର ମହାରାଜଙ୍କ ଗୋଟିଏ ନାମ ହେଉଛି ଅଜାତ ଶତ୍ରୁ। ଯଦିଓ ଯୁଧିଷ୍ଠିର ମହାରାଜଙ୍କ ବିରୁଦ୍ଧରେ କୌରବମାନେ ସମସ୍ତେ ଚିନ୍ତା କରୁଥିଲେ ତାଙ୍କୁ କେମିତି ହତ୍ୟା କରିବେ, କିନ୍ତୁ ତଥାପି ଯୁଧିଷ୍ଠିର ମହାରାଜ ତାଙ୍କୁ କେବେ ଶତ୍ରୁ ବୋଲି ଗ୍ରହଣ କରିନାହାନ୍ତି। ଅଜାତ ଶତ୍ରୁ ସାଧୁର ଲକ୍ଷଣ ହେଉଛି ଏଇଟା। ଏବଂ ଶାନ୍ତା, ସେ ସବୁବେଳେ ଶାନ୍ତ ଅବସ୍ଥାରେ ଥାଆନ୍ତି। କେଉଁମାନେ ଶାନ୍ତ ଅବସ୍ଥାରେ ରହନ୍ତି ନା, ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଶାନ୍ତ ହୋଇପାରିବେ। ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ସେମାନେ କେବେ ଶାନ୍ତ ହୋଇପାରିବେ ନାହିଁ। ଯେଉଁମାନେ ପଛରେ ବସନ୍ତି ସେମାନେ ଆଗକୁ ପଳାଇ ଆସନ୍ତୁ, ସେ ଦୂରକୁ ନସିପାରେ ଆଗକୁ ପଳାଇ ଆସନ୍ତୁ। ହଁ, ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲି ଅଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ। ଚାରି ପ୍ରକାର ବ୍ୟକ୍ତି ଅଛନ୍ତି, ମାନେ ଭକ୍ତ ମାଧ୍ୟମ ଭକ୍ତମାନଙ୍କ ଭିତରେ ମଧ୍ୟ ଚାରି ପ୍ରକାର ଭକ୍ତ ରହିଛନ୍ତି। ଯେଉଁମାନେ କର୍ମୀ ମାର୍ଗରେ ଅଗ୍ରସର ହେଉଛନ୍ତି, ଭଗବାନ ଭକ୍ତି କରୁଛନ୍ତି, କର୍ମ ମିଶ୍ରା ଭକ୍ତି, ତାଙ୍କର ଅନ୍ତିମ ଲକ୍ଷ୍ୟ ହେଉଛି ଭୁକ୍ତି। ସେମାନେ ଉନ୍ନତ ଲୋକକୁ ଯାଇ ସ୍ୱର୍ଗ ଲୋକ ଆଜି ଦେବତାମାନେ ଯେଉଁ ରହିଛନ୍ତି ସେମାନେ ଏହିଭଳି ଭାବରେ କର୍ମ ମିଶ୍ରା ଭକ୍ତି କରିଥିଲେ, ଯେଉଁଥିପାଇଁ ଆଜି ସେମାନେ ଦେବତା ଆସନ ପ୍ରାପ୍ତ ହୋଇଛନ୍ତି। ତେଣୁ ତାଙ୍କର ଏହି କାମନା ରହିଛି, ଭୁକ୍ତି କାମନା ରହିଛି। ଏବଂ ଯେଉଁମାନେ ଜ୍ଞାନୀ ଜ୍ଞାନୀ ଭକ୍ତ ଯେଉଁମାନେ, ସେମାନଙ୍କର ମୁକ୍ତି କାମନା ରହିଛି। ସେମାନେ ଚାହାନ୍ତି ଏ ଭୌତିକ ଜଗତରୁ ମୁକ୍ତ ହେବା ପାଇଁ, ଚିତ୍ ଜଗତକୁ ଯିବା ପାଇଁ ସେମାନେ ଚାହାନ୍ତି। ଯଦିଓ ସେ କାମନା ନିଶ୍ଚିନ୍ତ ଭାବରେ ଉନ୍ନତର କାମନା, କିନ୍ତୁ ତଥାପି ତାଙ୍କର କାମନା ରହିଛି। ଏବଂ ଯେଉଁମାନେ ଅଷ୍ଟାଙ୍ଗ ଯୋଗୀ ରହିଛନ୍ତି, ଅଷ୍ଟାଙ୍ଗ ପାତଞ୍ଜଳିକର ଅଷ୍ଟାଙ୍ଗ ଯୋଗ ଆଚରଣ କରୁଛନ୍ତି, ସେମାନଙ୍କର କାମନା ରହୁଛି ଯୋଗ ସିଦ୍ଧି, ଅଷ୍ଟାଙ୍ଗ ଯୋଗ ସିଦ୍ଧି। ଗୋଟିଏ ଗୋଟିଏ ସିଦ୍ଧିରେ ଜଣେ ଏତେ ବିଖ୍ୟାତ ହୋଇଯାଆନ୍ତି, ତାଙ୍କୁ ସମସ୍ତେ ଭଗବାନ ବୋଲି କହିବେ, ଏତେ ସିଦ୍ଧି ରହିଛି, ଅଣିମା ଲଘିମା ଇତ୍ୟାଦି। ତେଣୁ ଏମାନେ କେହି ଶାନ୍ତ ନୁହନ୍ତି, କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ, କିନ୍ତୁ ଭଗବାନଙ୍କର ଭକ୍ତ ଯିଏ ତାଙ୍କର କୌଣସି କାମନା ନାହିଁ, ତାଙ୍କର ଏକମାତ୍ର କାମନା ହେଉଛି ଭଗବାନଙ୍କ ଶରଣରେ ଯିବା, ପ୍ରଭୁ ମୋତେ ଆପଣଙ୍କ ସେବାରେ ନିଯୁକ୍ତ କରନ୍ତୁ। ଲାଇନ୍ ପଳାଇ ସଙ୍ଗୀତ କରନ୍ତୁ କେବଳ, ହଁ ଷଡ଼ଙ୍ଗ ଶରଣଗତି, ହଁ ଭଗବାନଙ୍କ ତାଙ୍କ ଏକମାତ୍ର କାମନା ହେଉଛି ଭଗବାନଙ୍କ ଶରଣରେ ଯିବା।
କୃଷ୍ଣ ଚୈତନ୍ୟ ପ୍ରଭୁ ଜୀବେ ଦୟା କରି ଧନ୍ୟବାଦ।
ସାଧୁ ଯିଏ ଯେହେତୁ ସେ ସମସ୍ତଙ୍କୁ ସମାନ ଭାବରେ ଦେଖୁଛନ୍ତି, ତେଣୁ ତାଙ୍କର କୌଣସି ଭୟ ନାହିଁ। ତେଣୁ ତାଙ୍କ ପାଇବାର ଉଦ୍ଦେଶ୍ୟ ଏ ଛୋଟ ପିଲା ଏ ପ୍ରକୃତରେ ସାଧୁ, ଏ ସମସ୍ତଙ୍କୁ ସମାନ ଭାବରେ ଦେଖୁଛି, ତେଣୁ କରି ତାଙ୍କର ଭୟ ନାହିଁ, ବହୁତ ଆନନ୍ଦରେ ଚଳୁଛି। ତେଣୁ ଏଇଭଳି ଭାବରେ ବ୍ରଜବାସୀମାନେ କଥା ହେଉଛନ୍ତି, ଆଜି ତାଙ୍କର ଜୀବନ ଫେରିପାଇଛନ୍ତି। ସେମାନେ ଭାବି ସେମାନେ ମଧ୍ୟ ମୃତ୍ୟୁ ନିଜ ମୃତ୍ୟୁ ବୋଲି ଭାବୁଥିଲେ, ତାଙ୍କ ମନ ମୃତ୍ୟୁ ହୋଇଗଲା ବୋଲି ଭାବୁଥିଲେ, ପିଲାର ପୁତ୍ରରେ ନିଜେ ମଧ୍ୟ ମୃତ୍ୟୁ ବୋଲି ସେମାନେ ଭାବୁଥିଲେ, ଭୂତ ହୋଇଗଲେ ତାଙ୍କର ନିଜେ ମୃତ୍ୟୁ ହୋଇଗଲେ ବୋଲି ଭାବୁଥିଲେ। କିନ୍ତୁ ଯଦି ପୁତ୍ର ଦେଖିଲେ ସେ ଠିକ ଭାବରେ ଅଛି, ତେଣୁ ତାଙ୍କର ଶରୀରରେ ଯଦି ପ୍ରାଣ ଆସିଲା ଭଳି ଲାଗିଲା, ତେଣୁ ସେମାନେ ଏହିଭଳି ଭାବରେ ତାଙ୍କର ଭାବକୁ ବ୍ୟକ୍ତ କରୁଛନ୍ତି। ତେଣୁ ସେ କହୁଛନ୍ତି କିଂ ନ ତପ ନନ୍ଦ ମହାରାଜ ଇତ୍ୟାଦି ସମସ୍ତେ କହୁଛନ୍ତି, ପ୍ରକୃତରେ କିଂ ନ ତପ, ଆମେ ନିଶ୍ଚିତ ଭାବରେ କିଛି ତପସ୍ୟା କରିଥିଲେ ପୂର୍ବ ଜନ୍ମରେ। କିଂ ନ ତପ ଚିହ୍ନ ତପ କିଂ ନ ତପ ଚିହ୍ନ ମଧୁକ୍ଷା ଜନମ ବା ଅଧକ୍ଷଜ, ଭଗବାନଙ୍କୁ ନାମ ହେଉଛି ଅଧକ୍ଷଜ। କାହିଁକି ନା ଆମେ ଯେଉଁ ଅକ୍ଷଜ ବା ଯେଉଁ ଇନ୍ଦ୍ରିୟମାନେ ସବୁ ରହିଛନ୍ତି, ଯେମିତି ଆଖି ସାହାଯ୍ୟରେ ଆମେ ଦେଖୁଛେ, କର୍ମ ସାହାଯ୍ୟରେ ଆମେ ଶ୍ରବଣ ଶ୍ରବଣ କରୁଛେ, ଏସବୁ ଅକ୍ଷର ଏସବୁ ଇନ୍ଦ୍ରିୟ ସବୁ ଏ ଇନ୍ଦ୍ରିୟମାନଙ୍କରେ ଯେ ଉର୍ଦ୍ଧ ସେ ହେଉଛନ୍ତି ଅଧକ୍ଷର। ଅକ୍ଷରମାନଙ୍କରେ ଯେ ଉର୍ଦ୍ଧ ରହିଛନ୍ତି, ଅକ୍ଷର ଯାହାଙ୍କର ଅଧୀନରେ ତଳେ ରହିଛି, ଅଧ ତଳେ ରହିଯାଇଛି, ସିଏ ହେଉଛନ୍ତି ଅଧକ୍ଷର। ତେଣୁ ଆମେ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଭଗବାନଙ୍କୁ ଜାଣିପାରିବା ନାହିଁ, ସେଥିପାଇଁ ତାଙ୍କ ନାମ ହେଉଛି ଅଧକ୍ଷର। କିନ୍ତୁ ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି, ଅଥବା ଶ୍ରୀକୃଷ୍ଣ ନାମାଦି ନ ଭରେ ଗ୍ରାହ୍ୟ ମେନ୍ଦ୍ରୀ ସେବନ କେହି ଯୁଆଉ ସ୍ୱୟଂଭିକ ସ୍ଫୁରତି ଅଧ। ଆମର ଚକ୍ଷୁ ସାହାଯ୍ୟରେ ଆମେ ଦେଖିପାରୁଛେ, କର୍ଣ୍ଣ ସାହାଯ୍ୟରେ ଆମେ ଶ୍ରବଣ କରୁଛେ, ଇତ୍ୟାଦି ଯେଉଁ ବିଭିନ୍ନ ପ୍ରକାର ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ଯେଉଁ ଆମେ ଜ୍ଞାନ ପ୍ରାପ୍ତ ହେଉଛେ, ଆଉ ଦ୍ୱାରା ଆମେ ଭଗବାନଙ୍କର କୃଷ୍ଣଙ୍କର ନାମ ରୂପ ଗୁଣ ଜାଣିପାରିବା ନାହିଁ, ଅର୍ଥାତ୍ ଶ୍ରୀକୃଷ୍ଣ ନାମାଦି ନ ଭରେ ଗ୍ରାହ୍ୟ ମେନ୍ଦ୍ରୀ। କିନ୍ତୁ ସେବନ ଯିବାରୁ ଏଇ ଇନ୍ଦ୍ରିୟମାନଙ୍କୁ ଯଦି ଆମେ ଭଗବାନଙ୍କ ସେବାରେ ଲଗେଇବା, ସେବନକୁ ଯିବାରୁ କେମିତି ଲଗେଇବା, ଯିବା ଆରମ୍ଭ କରିବା ଯିବାରୁ। ଯେତେ ଇନ୍ଦ୍ରିୟ ସବୁ ରହିଛନ୍ତି, ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ, ଆମର ପାଞ୍ଚଟି କର୍ମେନ୍ଦ୍ରିୟ ରହିଛି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, କିନ୍ତୁ ଜିହ୍ୱା କେଉଁଥିରେ ଯିବ, ଜ୍ଞାନେନ୍ଦ୍ରିୟ ନା କର୍ମେନ୍ଦ୍ରିୟ ଯିବ? ଜିହ୍ୱା, ଜିହ୍ୱା ହେଉଛି ଗୋଟିଏ ଏଭଳି ଇନ୍ଦ୍ରିୟ, ସେ ଜ୍ଞାନେନ୍ଦ୍ରିୟରେ ଯିବ ଏବଂ କର୍ମେନ୍ଦ୍ରିୟରେ ମଧ୍ୟ ଯିବ। ଜ୍ଞାନେନ୍ଦ୍ରିୟରେ କେମିତି ଯିବ ନା, ଯେଉଁ ରସନ ଆମେ ପ୍ରାପ୍ତ ହେଉଛେ, ଯେଉଁ ଖାଦ୍ୟ କ'ଣ କରୁଛେ, ତା ଯେଉଁ ଟେଷ୍ଟ ପ୍ରାପ୍ତ ହେଉଛେ, ଏ ଯିବା ଦ୍ୱାରା ଆମେ ଏଇଟା ଜ୍ଞାନେନ୍ଦ୍ରିୟ, ଜିହ୍ୱାର ଜ୍ଞାନେନ୍ଦ୍ରିୟର କାର୍ଯ୍ୟ। କିନ୍ତୁ ଆମେ ଯେଉଁ କଥା କହୁଛେ, ବଚନ ଯେଉଁ ହେଉଛି, ଏ ଜିହ୍ୱାର କାର୍ଯ୍ୟ। ତେଣୁ ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ, ଯେଉଁ ଇନ୍ଦ୍ରିୟ ସାହାଯ୍ୟରେ ଆମେ ଜିଦିଟା କାର୍ଯ୍ୟ କରୁଛେ, ଏ ଜ୍ଞାନେନ୍ଦ୍ରିୟର କାର୍ଯ୍ୟ କରୁଛି, କର୍ମେନ୍ଦ୍ରିୟର କାର୍ଯ୍ୟ କରୁଛି। ତେଣୁ ଏହି ଇନ୍ଦ୍ରିୟକୁ ଆମେ ପ୍ରଥମେ ଭଗବାନଙ୍କ ସେବାରେ ଲଗେଇବା। କିଭଳି ଲଗେଇବା, ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ, ସେ ଖାଦ୍ୟକୁ ଭଗବାନଙ୍କୁ ଅର୍ପଣ କରି ସେ ଖାଦ୍ୟ ଖାଇବା। ରସନା, ଜିହ୍ୱାର ଯେଉଁ ରସନା ପ୍ରବୃତ୍ତି ରହିଛି, ରସ ପ୍ରତି ଆକୃଷ୍ଟ ହେଉଛି ଜିହ୍ୱା, ଏଇ ଯେଉଁ ଭଗବାନଙ୍କୁ ଭୋଗ ଲଗେଇ ସେ ପ୍ରସାଦ ପ୍ରାପ୍ତ ହେବା, ତାହେଲେ ଜିହ୍ୱାର ଯେଉଁ ରସ ରସନାର ବେଗ ରହିଛି, ସେ ବେଗ କଣ୍ଟ୍ରୋଲ ହେବ, ନିୟନ୍ତ୍ରଣ ହୋଇପାରିବ। ଏବଂ ଜିହ୍ୱାର ଆଉ ଗୋଟେ ବେଗ ରହିଛି, ସେ ହେଉଛି କହିବାର ବେଗ। ସମସ୍ତଙ୍କ ସମସ୍ତେ କିଛି ନା କିଛି କଥା କହୁଛନ୍ତି, କିନ୍ତୁ ଏଇ ଯେଉଁ କଥା କହିବାର ବେଗ ଆମେ କେମିତି କଣ୍ଟ୍ରୋଲ କରିବା ବା ନିୟନ୍ତ୍ରଣ କରିବା, ଭଗବାନଙ୍କ ନାମ ମାଧ୍ୟମରେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଏହି ଜିହ୍ୱା ମାଧ୍ୟମରେ ଆମେ ବିଦିତା ସେବା କରିପାରିବା, ଗୋଟେ ଭଗବାନଙ୍କ ପ୍ରସାଦ ସେବନ କରିପାରିବା ଏବଂ ଭଗବାନଙ୍କ କଥା କହିପାରିବା। ଯଦି ଆମେ ଭଗବାନ କଥା ଜାଣିନେ, ଭଗବାନଙ୍କର ନାମ ନେବା, ଏହିଭଳି ଭାବରେ ଜିହ୍ୱା ଇନ୍ଦ୍ରିୟ ଦ୍ୱାରା ଆମେ ଭଗବାନଙ୍କ ସେବା ଆରମ୍ଭ କରିବା, ତାହେଲେ ଭଗବାନ ସ୍ୱୟଂ ଏବ ସ୍ଫୁରତି ଅଧ, ଭଗବାନ ନିଜେ ସ୍ଫୁରିତ ହେବେ। ଯେମିତି ବର୍ତ୍ତମାନ ରାତ୍ରି ହେଇଛି, ଆମେ ଯେତେ ଚେଷ୍ଟା କରି ମଧ୍ୟ ସୂର୍ଯ୍ୟକୁ ଦେଖିପାରିବା ନାହିଁ, କିନ୍ତୁ ଯେତେବେଳେ ଦିବସ ହେବ, ସୂର୍ଯ୍ୟ ଉଦୟ ହେବେ, ସେହି ସମୟରେ ଆମେ ସୂର୍ଯ୍ୟକୁ ଦେଖିବା, ସେଇଭଳି ଭାବରେ ଆମେ ଭଗବାନଙ୍କର ସେବା କରୁଛେ, ତେଣୁ ଭଗବାନ କୃପା କରି ନିଜକୁ ପ୍ରକାଶ କରିବେ। ନାହଂ ପ୍ରକାଶ ସର୍ବସ୍ୟ ଯୋଗମାୟା ସମାବୃତ, ଭଗବାନ ସବୁଠାରେ ପ୍ରକାଶ କରନ୍ତି ନାହିଁ, କାହିଁକି ନା ସେ ଯୋଗମାୟା ଦ୍ୱାରା ଆବୃତ ହୋଇକି ଥାନ୍ତି। ନାହଂ ପ୍ରକାଶ ସର୍ବସ୍ୟ ଯୋଗମାୟା ସମାବୃତ, ମୂର୍ଖ ବ୍ୟକ୍ତିମାନେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ, ଯେ ସିଏ ହେଉଛନ୍ତି ଭୌତିକ ଜଗତର ଉଦ୍ଧାରେ ଏକଥା ଜାଣିପାରନ୍ତି ନାହିଁ। ତେଣୁ ଏ ଯେଉଁ କଥା ଆସୁଛି ଯେ ନନ୍ଦ ମହାରାଜ ମାନେ, ନନ୍ଦ ମହାରାଜ ଏବଂ ଅନ୍ୟ ଲୋକମାନେ ସେମାନେ ଚିନ୍ତା କରୁଛନ୍ତି, କିନ୍ନ ତପ ଚିହ୍ନ ଅଧକ୍ଷର ଅର୍ଚ୍ଚନ, ଅଧକ୍ଷର ଚିହ୍ନ ଭଗବାନଙ୍କ ନାମ ହେଉଛି ଅଧକ୍ଷର, ତାଙ୍କର ସେବା କରିବା ପ୍ରକୃତରେ ଆମର କର୍ତ୍ତବ୍ୟ ହେଉଛି ସେଇଟା। କାହିଁକିନା ଆମେ ହେଉଛେ ଭଗବାନଙ୍କର ଅଂଶ, ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଛନ୍ତି ମହିମାଂଶ ଜୀବ ଲୋକେ ଜୀବ ଭୂତ ସନାତନ, ସବୁବେଳ ପାଇଁ ଆମେ ଭଗବାନଙ୍କର ଅଂଶ। ତେଣୁ ଅଂଶର କାର୍ଯ୍ୟ ହେଉଛି, ଅଂଶର କର୍ତ୍ତବ୍ୟ ହେଉଛି ପୂର୍ଣ୍ଣର ସେବା କରିବା। ଯେମିତି ଆମର ଶରୀରର ବିଭିନ୍ନ ଅଙ୍ଗ ରହିଛି, ଆମେ ହାତ ଦ୍ୱାରା ଆମେ ଖାଦ୍ୟ ଗ୍ରହଣ କରୁଛେ, ପାଦ ଦ୍ୱାରା ଯେଉଁଠି ଚାହୁଁଛେ ଯିବା ପାଇଁ ଚାହୁଁଛେ, ଏ ଅଂଶ ସବୁ ଆମର ଶରୀରର ପୂର୍ଣ୍ଣର ଶରୀରର କାର୍ଯ୍ୟ କରୁଛି। ସେହିଭଳି ଭାବରେ ଆମେ ଭଗବାନଙ୍କର ଅଂଶ ହିସାବରେ ଆମର କର୍ତ୍ତବ୍ୟ ହେଉଛି ଭଗବାନଙ୍କ ସେବା କରିବା, ଅଧକ୍ଷର ଅର୍ଜନ। ତେଣୁ ନନ୍ଦ ମହାରାଜ କହୁଛନ୍ତି ଆମେ ଚିହ୍ନ ବହୁତ କାଳ ଧରି ଭଗବାନଙ୍କର ଅର୍ଜନ କରିଥିଲେ, ଯେଉଁଥିପାଇଁ ଆଜି ଆମର ପୁତ୍ର ଏଭଳି ଭାବରେ ବିପଦରେ ମୁକ୍ତ ହୋଇଯାଉଛି, ସେମାନେ ଚିନ୍ତା କରୁଛନ୍ତି। କିନ୍ ତପ ଚିହ୍ନ ମଧୁଖ୍ୟ ଅର୍ଚ୍ଚନ ପୂର୍ତ୍ତେ ଇଷ୍ଟ ଦତ୍ତମ ଭୂତ ଭୂତ ସୌଦମ, ବା ଆମେ ବହୁତ କିଛି ପୂର୍ତ୍ତି ପୂର୍ତ୍ତ କହିଲେ ଜନହିତକର କାର୍ଯ୍ୟ ସବୁ କରିଥିଲେ। ପୂର୍ତ୍ତ ବିଭାଗ ଆମର ରହିଛି ପିଡବ୍ଲୁଡି, ସମସ୍ତ ମାନବ ସମାଜର କଲ୍ୟାଣ ପାଇଁ ସବୁ କାର୍ଯ୍ୟ କରାଯାଉଛି, ରାସ୍ତାଘାଟ ନିର୍ମାଣ କରାଯାଉଛି, ଏ ପୂର୍ତ୍ତ ବିଭାଗର କାର୍ଯ୍ୟ। ପୂର୍ତ୍ତ ସେଇଭଳି ଭାବରେ ଆମେ କିଛି ମାନବ ସମାଜ ଜନହିତକର କାର୍ଯ୍ୟ କରିଥିଲେ, ଭବିଷ୍ୟତକୁ ଅତୀତରେ ବହୁତ କାଳ ଧରି ଏସବୁ କାର୍ଯ୍ୟ କରିଥିଲେ। ଇଷ୍ଟ କହିଲେ ଭଗବାନଙ୍କର ସେବା କରିଥିଲେ, ବା ଅନ୍ୟମାନଙ୍କର ଯେଉଁ ଇଷ୍ଟ ଇଚ୍ଛା ଅନୁସାରେ ତାଙ୍କୁ ସାହାଯ୍ୟ କରିଥିଲେ। ଏବଂ ଦତ୍ତ କହିଲେ ଦାନ କରିଥିଲେ, ଦାନଟା ବହୁତ ଆବଶ୍ୟକ, ଦାନ ଯଜ୍ଞ ଦାନ ତପ ଏ ତିନୋଟି କାର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଭଗବତ ଗୀତାରେ ଭଗବାନ କହିଲେ ଯଜ୍ଞ ଦାନ ତପ କର୍ମ ନ ତ୍ୟାଜ୍ୟମ କାର୍ଯ୍ୟ ନେବ, ଯଜ୍ଞନାମ ତପସ୍ୟ ପାବନା ମୁନିଷିଣା, ଏଇ ମନୀଷୀମାନଙ୍କୁ ମୁନି ଋଷିମାନଙ୍କୁ ମଧ୍ୟ ଏଇ ତିନୋଟି ଜିନିଷ ତାକୁ ପବିତ୍ର କରିଦିଏ, ଯଜ୍ଞ ଦାନ ଏବଂ ତପ। ଏବଂ ଅନ୍ୟ ଯୁଗରେ ବିଭିନ୍ନ ପ୍ରକାର ଯଜ୍ଞ ଥିଲା, ବେଦରେ ଯାହା ସବୁ ବର୍ଣ୍ଣନା କରାଯାଇଛି ସେସବୁ ଯଜ୍ଞ ବୋଲି କୁହାଯାଇଛି, ଏବଂ ପ୍ରବର୍ତ୍ତିତ ଯଜ୍ଞ ବିଦ୍ୟତା ଭ୍ରମଣ ମୁଖେ ବହୁତ ପ୍ରକାର ଯଜ୍ଞ ବେଦରେ ବର୍ଣ୍ଣନା କରାଯାଇଛି। କିନ୍ତୁ କଳିଯୁଗରେ ଅନୁମୋଦିତ ଯଜ୍ଞ ହେଉଛି ଭଗବାନଙ୍କର ନାମ ଯଜ୍ଞ, କଳି ସଂକୀର୍ତ୍ତନ ପ୍ରାୟ ଜଗତି ସୁମେଧ। କଳିଯୁଗରେ ଆମେ ଅନ୍ୟ କିଛି ଯଜ୍ଞ କରିପାରିବା ନାହିଁ, ଏକମାତ୍ର ଯଜ୍ଞ ହେଉଛି ସଂକୀର୍ତ୍ତନ ଯଜ୍ଞ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏଇ ଯଜ୍ଞ କଳିଯୁଗରେ ଏଇ ଯଜ୍ଞ ଅନୁମୋଦିତ ଯଜ୍ଞ। ଏବଂ ଦାନ ଭଗବତ ଗୀତା 17 ଅଧ୍ୟାୟରେ ବିଭିନ୍ନ ଦାନ ବିଷୟରେ କୁହାଯାଇଛି, ସାତ୍ତ୍ୱିକ ଦାନ, ରାଜସିକ ଦାନ, ତାମସିକ ଦାନ ଏସବୁ ରହିଛି। ଶ୍ରେଷ୍ଠ ଦାନ ହେଉଛି ଯେଉଁ ଭଗବାନଙ୍କ ଉଦ୍ଦେଶ୍ୟରେ ବା ଭଗବାନଙ୍କର ଭକ୍ତଙ୍କ ପାଇଁ ଯେଉଁ ଦାନ କରିବା, ସେଟା ହେଉଛି ସବୁଠୁ ଶ୍ରେଷ୍ଠ ଦାନ, ତାର ଅନନ୍ତ ଫଳ ରହିଛି, ସ୍ମୃତି ଶକ୍ତିରେ ବର୍ଣ୍ଣନା କରାଯାଇଛି। ଆମେ ଯେଉଁ ଦାନ ଦେବା, ଜଣେ ଅବ୍ରାହ୍ମଣ ଦାନ ଦେବା, ତାହେଲେ ଆମେ ସମାନ ପରିମାଣରେ ପ୍ରାପ୍ତ ହେବା, ତାର ଦାନର ପ୍ରତିଦାନ ପ୍ରାପ୍ତ ହେବା। ଜଣେ ବ୍ରାହ୍ମଣ ଯଦି ଦିଆଯିବ, ଦାନ ଦିଆଯିବ, ତାର 2 ଗୁଣ ପ୍ରାପ୍ତ ହେବା। ଏହିଭଳି ଭାବରେ ଜଣେ ଯଦି ଭଗବାନ ଭକ୍ତ ଯଦି ଦାନ ଦିଆଯିବ, ତାହେଲେ ଅନନ୍ତ ଗୁଣରେ ଆମେ ପ୍ରାପ୍ତ ହେବା, ତାର ଦାନ ପ୍ରତିଦାନ ଅନନ୍ତ ଗୁଣରେ ପ୍ରାପ୍ତ ହେବା। ତେଣୁ ଏହିଭଳି ଭାବରେ ତପସ୍ୟା ମଧ୍ୟ ରହିଛି, ଅନେକ ତପସ୍ୟା ରହିଛି ଭଗବତ ଗୀତା 17 ଅଧ୍ୟାୟରେ 9 ପ୍ରକାର ତପସ୍ୟା ବିଷୟରେ କୁହାଯାଇଛି। ଶାରୀରିକ ତପସ୍ୟା, ମାନସିକ ତପସ୍ୟା, ବାହ୍ୟିକ ତପସ୍ୟା ଏବଂ ସତ୍ତ୍ୱ ରଜ ତମ ତିନି ଗୁଣ ନେଇକରି 9 ପ୍ରକାର ତପସ୍ୟା ବିଷୟରେ କରାଯାଇଛି। କିନ୍ତୁ କଳିଯୁଗରେ ଆମର ଗୋଟିଏ ତପସ୍ୟା ରୂପା ମହାରାଜ କହିଛନ୍ତି, ହେଉଛି କ'ଣ ନା ଆମେ ସକାଳୁ ଉଠିବା, ବ୍ରହ୍ମ ମୁହୂର୍ତ୍ତରେ ଉଠିବା, ଇଏ ହେଉଛି ତପସ୍ୟା। ଆମେ ଅନେକ ତପସ୍ୟା କରି ନପାରନ୍ତି, କିନ୍ତୁ ଏଇ ଯେଉଁ ସୂର୍ଯ୍ୟୋଦୟ ରହିଛି, ସୂର୍ଯ୍ୟୋଦୟ ଦେଢ଼ ଘଣ୍ଟା ପୂର୍ବରୁ ହେଉଛି ବ୍ରହ୍ମ ମୁହୂର୍ତ୍ତ, 4:30 ଇଏ ହେଉଛି ବ୍ରହ୍ମ ମୁହୂର୍ତ୍ତ। ଏହି ସମୟରେ ସତ୍ୱଗୁଣର ପ୍ରାଧାନ୍ୟ ଥାଏ, ତେଣୁ ଏହି ସମୟରେ ଯଦି ଆମେ ଭଗବାନଙ୍କୁ ପୂଜାପାଠ କରିବା ତାହେଲେ ଅନେକ ଫଳପ୍ରାପ୍ତ, ଅଧିକ ଫଳପ୍ରାପ୍ତ ହେବା। ତେଣୁ ଏଇ ବ୍ରହ୍ମମୁହୂର୍ତ୍ତ ପୂର୍ବରୁ ଆମକୁ ଉଠିବାକୁ ପଡ଼ିବ, ସ୍ନାନ କରି ଭଗବାନଙ୍କ ସେବା କରିବାକୁ ପଡ଼ିବ, ଭଗବାନ ପୂଜା କରିବାକୁ ପଡ଼ିବ, ଛାତ୍ର ଅଧ୍ୟୟନ କରିବାକୁ ପଡ଼ିବ, ଭଗବାନଙ୍କ ନାମ ନେବାକୁ ପଡ଼ିବ। ଏହିସବୁ ଏହି ସମୟଟା ହେଉଛି ଉପଯୁକ୍ତ ସମୟ, ଏ ହେଉଛି ତପସ୍ୟା। ଅନେକ ପ୍ରକାର ତପସ୍ୟା ରହିଛି, କିନ୍ତୁ ମୁଖ୍ୟ ତପସ୍ୟା ହେଉଛି ଏଇଟା। ତେଣୁ ଆଜି ନନ୍ଦରାଜ ନନ୍ଦ ମହାରାଜ ଅନ୍ୟମାନେ ଖାଉଛନ୍ତି କିନ୍ ପୂର୍ତ୍ତ ବହୁତ ଲୋକହିତକର କାର୍ଯ୍ୟ ଆମେ ନକଲ କରିଥିବା ନିଶ୍ଚିତ ଭାବରେ, ଏବଂ ଦତ୍ତ ବହୁତ ଦାନ କରିଥିବା, ଭୂତ ସୌଧମ ଜୀବମାନଙ୍କୁ ଦୟା କରିଥିବା, ଇଏ ହେଉଛି ଶ୍ରେଷ୍ଠ ଧର୍ମ। ଜୀବେ ଦୟା କୃଷ୍ଣ ନାମ ସର୍ବଧର୍ମ ସାର। ନଦିଆ ଗୋଦ୍ରୁମି ନିତ୍ୟାନନ୍ଦ ମହାଦେବ ପାତି ଅଛେ ନାମ ଭଟ ଜୀବେ ରଥ ନଦିଆ ଗୋ। ଯେଉଁମାନେ ଭାରତ ବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଆମେ ସବୁ ଭାରତବର୍ଷରେ ମନ୍ଦିରକୁ ପ୍ରାପ୍ତ ହେଇଛେ, ବହୁତ ପୁଣ୍ୟକାର୍ଯ୍ୟ କରିଥିଲେ। ଆଜି ଯେମିତି ନନ୍ଦ ମହାରାଜ ଏବଂ ଉପମାନେ ଚିନ୍ତା କରୁଛନ୍ତି, ଆମେ ବହୁତ ଅତୀତରେ ବହୁତ ପୁଣ୍ୟକାର୍ଯ୍ୟ କରିଥିଲେ, ତେଣୁ ଆମେ ମଧ୍ୟ ସେଇଭଳି ଭାବରେ ଅତୀତରେ ବହୁତ ପୁଣ୍ୟକାର୍ଯ୍ୟ କରିଥିଲେ, ଯେଉଁଥିପାଇଁ ଆମେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଥିଲେ। ତେଣୁ ମହାପ୍ରଭୁ କହିଲେ, ଭାରତ ଭୂମିଟିଏ ମନୁଷ୍ୟ ଜନ୍ମ ହେଇଗଲା, ଜନ୍ମ ସାର୍ଥକ କରିବାର ପରୋପକାର। ଆମେ ଜନ୍ମ ସାର୍ଥକ କରିବା, କେମିତି ମନୁଷ୍ୟ ଜନ୍ମ ସାର୍ଥକ ହେବ ନା, ଜଣେ ଉପଯୁକ୍ତ ଗୁରୁଙ୍କର ସ୍ୱର୍ଣ୍ଣ ଯାଇ ଏହି ଭଗବାନଙ୍କର ଭକ୍ତିରତା ବୀଜ ପ୍ରାପ୍ତ ହେବା। ତେଣୁ ଏହାଦ୍ୱାରା ଆମେ ନିଜ ଜନ୍ମକୁ ସାର୍ଥକ କରିବା, ଖାଲି ନିଜ ଜନ୍ମକୁ ସାର୍ଥକ କଲେ ହେବ ନାହିଁ, ଅନ୍ୟର ଉପକାର କରିବା, ପର ଉପକାର। କେମିତି ପର ଉପକାର କରିବେ, ଏଇ ହେଉଛି ଜୀବେ ଦୟା। ପର ଉପକାର କେମିତି କରିବା, ମହାପ୍ରଭୁ କହିଲେ ଅନେକ ପ୍ରକାର ଉପକାର ରହିଛି, ଅନେକ ପ୍ରକାର ଦୟା ରହିଛି, ଅମନ୍ଦୋଦୟ ଦୟା, ମନ୍ଦୋଦୟ ଦୟା, ଦୁଇ ପ୍ରକାର ଦୟା ରହିଛି। ତେଣୁ ଆମେ ଏତେ ଆଲୋଚନା କରିପାରିବା ନାହିଁ, କିନ୍ତୁ ଏତିକି ସଂକ୍ଷେପରେ କହିବା ଯେ ଯେଉଁ ଦୟା ଦ୍ୱାରା ତାଙ୍କ ପ୍ରକୃତରେ ତାଙ୍କର ପ୍ରକୃତ କ'ଣ ତାଙ୍କର ପ୍ରକୃତ ମଙ୍ଗଳ ହେବ, ସେଇଟା ହେଉଛି ପ୍ରକୃତ ଦୟା। ତେଣୁ ଇଏ କେମିତି ପ୍ରକୃତ ଦୟା, କେମିତି ନା, ଯାହାରେ ଦେଖିବା ତାହେଲେ କହ କୃଷ୍ଣ ଉପଦେଶ, ଯାହାକୁ ଦେଖିବା ତାକୁ ଆମେ ଭଗବାନ କଥା କହିବା। ତେଣୁ ଆମେ କହିବା ଆମର ତ ଶକ୍ତି ନାହିଁ ଭଗବାନଙ୍କ ବିଷୟରେ କହିବା ପାଇଁ, ନା ଆମର ଆଜ୍ଞା ଗୁରୁ ହିଁ ତାର ହେଇଥିଲେ, ମୁଁ ଆଜ୍ଞା ଦେଉଛି, ମହାପ୍ରଭୁ ଆଜ୍ଞା ଦେଇଛନ୍ତି, ତମେ ଭଗବାନଙ୍କ କଥା ପ୍ରଚାର କର, ଇଏ ହେଉଛି ଜୀବନ କଲ୍ୟାଣ, ଜୀବେ ଦୟା। ସେଥିପାଇଁ ସେ ପ୍ରଭୁପାଦ ମହାରାଜ 69 ବର୍ଷ ବୟସରେ ସେ ବାହାରକୁ ଯାଇଥିଲେ, ଆମେରିକା ଯାଇଥିଲେ, ଏ ଜୀବେ ଦୟା କରିବା ପାଇଁ, ଜୀବମାନଙ୍କୁ ଦୟା, ଜୀବମାନେ ଭଗବାନଙ୍କୁ ହିଁ ଦୁଃଖ ପାଉଛନ୍ତି, ଦୁଃଖ କଷ୍ଟ ପ୍ରାପ୍ତ ହେଉଛନ୍ତି, ଜନ୍ମକୁ ଦୟା ଦୟା ଦେଇ ଦୁଃଖ ଭୋଗ କରୁଛନ୍ତି, ବହୁତ ସଂସାରରେ ଘୁରି ବୁଲୁଛନ୍ତି। ତେଣୁ ସେ ଭଗବାନଙ୍କର ସନ୍ଦେଶ ପ୍ରଦାନ କରିବା ପାଇଁ ସେ ଯାଇଥିଲେ, 69 ବର୍ଷ ବୟସରେ ଯାଇଥିଲେ, ଏବଂ ତାଙ୍କ ପାଖରେ ମଧ୍ୟ କିଛି ସମ୍ବଳ ନଥିଲା, ମାତ୍ର 40 ଟଙ୍କା ଥିଲା ତାଙ୍କ ପାଖରେ, ପାଣି ଯାହାଜ ଯିବା ପାଇଁ ସେ ଗୋଟେ ଟିକେଟ୍ ପାଇଥିଲେ, ଫ୍ରି ଟିକେଟ୍ ପାଇଥିଲେ, ସେଇଥିରେ ସେ ଯାଇଥିଲେ, ଏକୁଟିଆ ଲୋକ 69 ବର୍ଷ ବୃଦ୍ଧ। କିନ୍ତୁ 1966 ମସିହାରେ ସେହି ଇସ୍କନକୁ ସ୍ଥାପନ କଲେ, ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଆମେରିକାରେ ଆରମ୍ଭ ହେଲା 1966 ମସିହାରେ, ଏବଂ 1967 ଏଇ 11 ବର୍ଷ ଭିତରେ ସାରା ପୃଥିବୀରେ ସେ 108 ମନ୍ଦିର ନିର୍ମାଣ କରିଛନ୍ତି, 108 ମନ୍ଦିରର ଫାଉଣ୍ଡେସନ ଦେଇଛନ୍ତି, ଏବଂ ଭୁବନେଶ୍ୱରବାସୀମାନଙ୍କର ତାଙ୍କର ସୌଭାଗ୍ୟ କ୍ରମେ ପ୍ରଭୁପାଦ ମହାରାଜଙ୍କର ଅନ୍ତିମ ଯେଉଁ 108 ପ୍ରୋଜେକ୍ଟ, ସେଇ ଆମର ଭୁବନେଶ୍ୱର ସିଆର୍ ପାଖରେ କୃଷ୍ଣ ବଳରାମ ମନ୍ଦିର ସେ ସ୍ଥାପନ କରିଥିଲେ। ତେଣୁ ଇଏ ଆଜି ସମଗ୍ର ପୃଥିବୀରେ ଏ ଭଗବାନ କଥା ପ୍ରଚାରିତ ହେଉଛି, ଭଗବାନଙ୍କର ଗୁଣଗାନ ହେଉଛି, ଭଗବାନଙ୍କ ସେବା ହେଉଛି, ଜଗନ୍ନାଥ ପୂଜା ହେଉଛି, ରଥଯାତ୍ରା ହେଉଛି, ଏ ପ୍ରଭୁପାଦ ମହାରାଜଙ୍କର ଅବଦାନ। ଜୀବେ ଦୟା, ଜୀବ କେମିତି ଦୟା କରାଯିବ, ଇଏ ହେଉଛି ଶ୍ରେଷ୍ଠ ଉଦାହରଣ। ତେଣୁ ନନ୍ଦ ମହାରାଜ ଇତ୍ୟାଦି ସେମାନେ ଚିନ୍ତା କରୁଛନ୍ତି, ଆମେ ଏଇଭଳି ଭାବରେ ଭୂତ ସୌହୃଦ ଜୀବ ଦୟା କରିଥିଲେ, ଯେଉଁଥିପାଇଁ କି ଆଜି ଆମ ପୁତ୍ର ଏଠି ବିପଦରୁ ମୁକ୍ତ ହୋଇଯାଉଛି। ସେମାନେ ଜାଣିନାହାନ୍ତି ଯେ ତାଙ୍କର ପୁତ୍ର ସାମାନ୍ୟ ବାଳକ ସେ ହେଉଛନ୍ତି ଭଗବାନ, ସ୍ୱୟଂ ଭଗବାନ, ସେମାନେ ଜାଣିପାରୁନାହାନ୍ତି। ଯାହାବି ହଉ, ଭଗବାନ ପୁତ୍ରରେ ପାଇବା ଏତେ ସହଜ କଥା ନୁହଁ, ନିଶ୍ଚିତ ଭାବରେ ବହୁତ ତପସ୍ୟା କରିଥିଲେ, ବହୁତ ପୁଣ୍ୟକାର୍ଯ୍ୟ କରିଥିଲେ, ଯେଉଁଥିପାଇଁ ଆଜି ଭଗବାନ ତାଙ୍କର ପୁତ୍ର ହେଇ ଖେଳୁଛନ୍ତି। ଏକଥା ପଚାରିଥିଲେ ପରିକେତ ମହାରାଜ, କି ଭଗବାନ ଲୀଳାଙ୍କୁ ଶ୍ରବଣ କରୁଛନ୍ତି, 8 ଅଧ୍ୟାୟ ସେ କଥା ପଚାରିବେ। ନନ୍ଦ କିମ୍ ଅକରନ୍ତ ବ୍ରହ୍ମନ୍, ହେ ବ୍ରହ୍ମନ୍, ହେ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ, ନନ୍ଦ କ'ଣ କରିଥିଲେ, ନନ୍ଦ କିମ୍ ଅକରନ୍ତ ବ୍ରହ୍ମନ୍, ଶ୍ରେୟ ଏବଂ ମହୋଦୟମ୍, କ'ଣ ଶ୍ରେୟ କରିଥିଲେ, କ'ଣ ମଙ୍ଗଳ କାର୍ଯ୍ୟ କରିଥିଲେ, କ'ଣ ପୁଣ୍ୟକାର୍ଯ୍ୟ କରିଥିଲେ, ତାଙ୍କର ଏତେ ମହାଭାଗ୍ୟ ଉଦୟ ହେଇଛି, ମହୋଦୟ ହେଇଛି, ମହା ଭାଗ୍ୟ ଉଦୟ ହେଇଛି। ଏବଂ ଯଶୋଦା ତ ମହାଭାଗ, ଯଶୋଦା ମଧ୍ୟ ମହାଭାଗ୍ୟ ଭାଗ୍ୟ ଭାଗ୍ୟବତୀ, ଯଶୋଦା ମଧ୍ୟ କ'ଣ ପୁଣ୍ୟକାର୍ଯ୍ୟ କରିଥିଲେ, ଯଶୋଦା ତ ମହାଭାଗ, ପପୁ ସ୍ଥାନ ହରି, ଭଗବାନ ହରି ଯାହାଙ୍କର ସ୍ଥାନ ବାହାର କରିଥିଲେ, କ'ଣ ସେ ପୁଣ୍ୟକାର୍ଯ୍ୟ କରିଥିଲେ। ପ୍ରକୃତି ନନ୍ଦ ଏବଂ ଯଶୋଦା ଏମାନେ ହେଉଛନ୍ତି ନିତ୍ୟ ଭଗବାନଙ୍କର ପିତାମାତା, ନିତ୍ୟ ପିତାମାତା। ତେଣୁ ଆଜି ନନ୍ଦ ମହାରାଜ ଜାଣୁନାହାନ୍ତି ତାଙ୍କର ପୁତ୍ର ହେଉଛନ୍ତି ଭଗବାନ, ସେ ଚିନ୍ତା କରୁଛନ୍ତି ପ୍ରକୃତିରେ ଆମେ କିଂ ନ ତପ, କିଂ ନ ତପ ଚିହ୍ନ ମଧୁକ୍ଷ, पूर्ते इष्ट दत्तम उत भूत सौदम जर संपरेत पुनरेव बाणक आमर बाणक संपरेत मृत्युवरण करता निश्चित भाव ये एत उत्तर गला कौन कि मत गोटे छात को पड़े लोक मृत्युवरण कर आकाश का देखा गया ना पिला से असुर नहीं गला असुर आग बिल्कुल दिशिया सुबंधु सी राक्षस जीव मनुष्य मान भक्षण करूला असुर मान मनुष्य मान भक्षण करते तेणु से चिंता करपरिक पुनरे बाड़क मृत्यु आज बाड़क दिशिया सुबंधु प्रणयन उपस्थित दिशिया ये आम भाग्य सौभाग्य निश्चित भाग में आम कि पुण्य कार्य करते आज आम पुत्र स्वबंधु आम मानक फेरी आसित स्वबंधु आम सब बंधु तेणु ये भाव चिंता कर नंद महाराज कौन दुष्टा भूतानी गौशो नंदकूप बृहत बने वसुदेव बचो भूयो मानया मास देश प्रथम पाई नंद महाराज जाते मथुरा को पर तेनाली समय वसुदेव तक कही शीघ्र जाओ गोकुल बहुत उत्पात हम तुम्हें ऋण आठ समय ऋण शीघ्र चल जाओ तेणु ये सब विभिन्न विपद समय नंद महाराज से चिंता कर वसुदेव कि जानवे कह दुष्ट अद्भुत आनी बहुत बहुत नंदकूप बृहत बने नंद महाराज अनेक उपमाने जो रही गोकुल बृहत बन का महावन वृंदावन में बारटी वन रही जय राधे जय कृष्ण जय वृंदावन जो द्वादश कानन जहाँ सब लीला कह श्री नंद नंदन बारटी वन रही कि महावन गोटे वृंदावन गोटे ये बारटी वन रही तेणु से कहते जे बहुत सारा नंदगुरु को बृहत बने ये बृहत बन जो महावन ये विपद सब होगा वर्ष भितर तेणु वसुदेव बचो भूय वसुदेव जो कथा कही पुणी से भूय आउ थे मानया मास बेस्ट बर्तमान मन में चिंता करसुदेव आनंद जहाँ कही प्रकृत से जापर थे सी निश्चित भाव जैसे ऋषि तेणु से विस्मित हो ये जो द्वादश बन ये विषय में वैष्णव आचार्य संगीत रचना कर प्रभु से काम
I'm sorry. ଜନନୀ ମା ଯଶୋଦା
ପୁତ୍ରର ରୁଚିର ସ୍ମିତ ସୁନ୍ଦର ହସ ମୁଖ ସ୍ମିତ ହାସ୍ୟ ଭଗବାନଙ୍କୁ ସବୁବେଳେ ସ୍ମିତ ହାସ୍ୟ ରହିଥିବ ଭଗବାନଙ୍କର ଆମର ବହୁତ ପ୍ରକାର ଦୁଃଖ ରହିଛି ତେଣୁ ଆମେ ଆମର ସେ ରାଧାମୋଦ ସ୍ମାରକ କହନ୍ତି ଆମେ ଯେଉଁ ଫଟୋ ଉଠଉଛେ କହିଲେ ସ୍ମାଇଲ୍ ହସ ହସିଲେ କହିଲେ ଫଟୋ ଉଠଉଛି କିନ୍ତୁ ଭଗବାନଙ୍କର ସବୁବେଳେ ସ୍ୱତଃ ତାଙ୍କର ସ୍ୱାଭାବିକ ଭାବରେ ସବୁବେଳେ ସ୍ମିତ ହାସ୍ୟ ସବୁବେଳେ ହାସ୍ୟ ହସ ହସ ଭଗବାନଙ୍କର ସ୍ମିତ ହାସ୍ୟ ସବୁବେଳେ କରୁଥିଲେ ତେଣୁ କାରଣ ସେ ହେଉଛନ୍ତି ଆନନ୍ଦମୟ ଆନନ୍ଦ ମନସେ ତାଙ୍କ ଭିତରେ ଆନନ୍ଦ ରହିଛି ବାହାରେ ମଧ୍ୟ ଆନନ୍ଦ ରହିଛି ତାଙ୍କୁ ଦେଖିଦେଲେ କେତେ ଜଣେ ଆନନ୍ଦ ହେବ ଆମେ ଚିନ୍ତା କରିପାରିବା ନାହିଁ ଭାଗବତ ବର୍ଣ୍ଣନା କରାଯାଇଛି ଜଣେ ଯେତେବେଳେ ଭଗବାନ ବୃନ୍ଦାବନ ମଥୁରାକୁ ଆସୁଛନ୍ତି ବୃନ୍ଦାବନ ମଥୁରାକୁ ଆସୁଛନ୍ତି ମଥୁରାରେ ଯେତେବେଳେ ଦେଖିଲେ ମଥୁରାବାସୀମାନେ ସେମାନେ ବହୁ ବର୍ଷ ଧରି ଅପେକ୍ଷା କରିଛନ୍ତି କେତେବେଳେ ଭଗବାନ ଆସିବେ ବସୁଦେବ ଦେବକୃତ ବିବାହରେ ଯେଉଁ ଆକାଶବାଣୀ ହୋଇଥିଲା ଅଷ୍ଟମ ଗର୍ଭ ତାଙ୍କୁ ହତ୍ୟା କରିବ କଂସକୁ ତେଣୁ ମଥୁରାବାସୀମାନେ ସେମାନେ ଅପେକ୍ଷା କରି ରହିଥିଲେ କେବେ ଅଷ୍ଟମ ଗର୍ଭ ଆସିବ ଦେବଙ୍କର ସେ ଦେଖିବେ ଭଗବାନ ସେ ଜାଣିଛନ୍ତି ଆକାଶବାଣୀ ହୋଇଥିଲା ତେଣୁ ସେମାନେ ଅପେକ୍ଷା କରି ରହିଛନ୍ତି କିନ୍ତୁ ଅଷ୍ଟମ ଗର୍ଭ ଯେତେବେଳେ କନ୍ୟା ହୋଇଗଲା ସେତେବେଳେ ତାର ହେଇଗଲା ଯେ ପ୍ରକୃତରେ ତାଙ୍କ ପୁତ୍ର ଆଉ କେଉଁଠି ରହିଛି କାରଣ ଦୁର୍ଗା ଦେବୀ ସେଟା କହିଦେବେ ତମର ଶତ୍ରୁ ଅନ୍ୟ ଆଡ଼େ ଜନ୍ମ ନେଇଛି ତେଣୁ ମଥୁରାବାସୀମାନେ ଅପେକ୍ଷା କରିଛନ୍ତି କେବେ ତାଙ୍କୁ ଦର୍ଶନ କରିବେ ତେଣୁ ଭଗବାନଙ୍କର 11 ବର୍ଷ ଲୀଳା ହୋଇଛି 11 ବର୍ଷ କାଳ ଲୀଳା କରିଛନ୍ତି ବୃନ୍ଦାବନରେ ସେହି ସମୟରେ କଂସ ପଠେଇକିରି ଅକ୍ରୁରୁ ପଠେଇକିରି ତାଙ୍କୁ ଡକେଇଛନ୍ତି ତେଣୁ ମଥୁରା ଦାଣ୍ଡରେ କୃଷ୍ଣ ବଳରାମ ଯାଉଛନ୍ତି ସୁନ୍ଦର ତାଙ୍କର ରହିଛି ରୂପ ରହିଛି ସେ ରୂପକୁ ଦେଖି ବର୍ଣ୍ଣନା କରାଯାଉଛି ଗୋସ୍ୱାମୀ କହୁଛନ୍ତି ଯେ ଯେଉଁମାନେ ବୃଦ୍ଧ ବ୍ୟକ୍ତି ଥିଲେ ସେମାନେ ସବୁ ଯୁବକ ହୋଇଗଲେ ତତ୍ର ପ୍ରବୟସୋ ପ୍ୟାସନ୍ ଯୁବାନ ଅତି ବଡ଼ ଦୋଷ ପିବନ୍ତୁ ଅକ୍ଷେଇ ମୁକୁନ୍ଦସ୍ୟ ମୁଖାମ ଭୁଜ ସୁଧାମ ଭୂ ଦଶମ ପଞ୍ଚାଳିଶରେ ତତ୍ର ପ୍ରବୟସ ଅପି ଆସନ୍ ପ୍ରବୟସ ବହୁତ ବୁଢ଼ା ହେଇଯାଇଥିଲେ ଖାଲି ବୟସ ନୁହଁ ବହୁତ ବୁଢ଼ା ହେଇଯାଇଥିଲେ ଆଖି ଶୁଭୁନଥିଲା ତାଙ୍କୁ ଶୁଭୁନଥିଲା ଏତେ ବୁଢ଼ା ହେଇଯାଇଥିଲେ ଆମ ବୟସ ହେଇଗଲେ ଆମେ ଠିକ ଭାବରେ ଶରୀର ଆମର ରହିବ ନାହିଁ ସେହି ପ୍ରବେଶ ବହୁତ ବୃଦ୍ଧ ବ୍ୟକ୍ତିମାନେ ଯେତେବେଳେ ଦେଖିଲେ ଭଗବାନଙ୍କୁ କୃଷ୍ଣ ବଳରାମ ଯାଉଛନ୍ତି ମଥୁରା ଦାଣ୍ଡରେ ସେତେବେଳେ ଯୁବାନ ଅତି ବଡ଼ ଦୋଷ ଯୁବକ ହେଇଗଲେ ବୃଦ୍ଧ ଭାବରେ ଯୁବକ ହେଇଗଲେ ଏବଂ ଖାଲି ଶରୀର ପରିବର୍ତ୍ତନ ହେଇଗଲା ତା ନୁହଁ ବଳ ଓଜ ତାଙ୍କର ବଳ ମଧ୍ୟ ସେହିଭଳି ଭାବରେ ହେଇଗଲା ଯୁବକ ଭଳି ବଳ ପ୍ରାପ୍ତ ହେଇଗଲେ ଏବଂ ମନର ବଳ ମଧ୍ୟ ସେହିଭଳି ଭାବରେ ହେଇଗଲା ଓଜସ ପିବନ୍ତୁ ଅକ୍ଷେଇ ମୃଦସ୍ୟ ସେମାନେ ଖାଲି ଦର୍ଶନ କରୁନଥିଲେ ଜ୍ୟୋତି ମାଧ୍ୟମରେ ଭଗବାନ ରୂପକୁ ପାଳନ କରୁଥିଲେ ପିବନ୍ତୁ ଅକ୍ଷେଇ ମୃଦସ୍ୟ ମୁଖାମ୍ବୁଜ ସୁଧାମ୍ବୁ ଭଗବାନଙ୍କୁ ମୁଖାମ୍ବୁଜ ମୁଖପଦ୍ମ ରହିଛି ତାହାରୁ ଯେଉଁ ଅମୃତ ଭାରୁଛି ମୁଖାମ୍ବୁଜ ସୁଧାମ୍ବୁ ମାନେ ସବୁ ସମୟରେ ତାଙ୍କୁ ଦର୍ଶନ କରୁଥିଲେ ବୃଦ୍ଧା ବୃଦ୍ଧ ହେଇକି ରହିଲେଣି ସବୁ ଯୁବକ ହେଇଗଲେ ବୃଦ୍ଧା ମଧ୍ୟ ଯୁବତୀ ହେଇଗଲେ ତେଣୁ ଏହିଭଳି ଭାବରେ ଭଗବାନଙ୍କ ମୁଖ ସୌନ୍ଦର୍ଯ୍ୟ ରହିଛି ଶାସ୍ତ୍ରରେ ବହୁତ କଥା ରହିଛି ତେଣୁ ଆଜି ମା ଯଶୋଦା ଯେଉଁ ପୁତ୍ରକୁ କନ୍ୟାପାନ କରୁଛନ୍ତି ପ୍ରସୂତ ପ୍ରସନ୍ନ ପାୟା ମାସ ସ୍ତନ ସ୍ନେହ ପରିପ୍ରୋତା ବହୁତ ସ୍ନେହରେ ବହୁତ ଆଦରରେ ପୁତ୍ରକୁ ସ୍ନେହ ଯେଉଁ କନ୍ୟାପାନ କରୁଛନ୍ତି ସେହି ସମୟରେ ପିତ ପ୍ରାୟସ ଜନନୀ ପୁତ୍ର ଯେତେବେଳେ ପାନ କରିସାରିଛନ୍ତି ସେହି ସମୟରେ ଜନନୀ ସୁତସ୍ୟ ରୁଚିର ସ୍ମିତ ସେ ପୁତ୍ରର ସୁତର ବା ପୁତ୍ରର ରୁଚିର ସ୍ମିତ ଯେଉଁ ସୁନ୍ଦର ମୁଖ ହାସ୍ୟ ଦେଖୁଛନ୍ତି ସ୍ମିତ ହାସ୍ୟ ଦେଖୁଛନ୍ତି ମୁଖଂ ଲାଳୟତି ରାଜନ ମୁଖକୁ ଲାଳନ କରୁଛନ୍ତି ଚୁମ୍ବନ ଦେଉଛନ୍ତି ମା ପୁତ୍ରର ମୁଖରେ ଚୁମ୍ବନ ଦେଉଛନ୍ତି ମୁଖଂ ଲାଳୟତି ରାଜନ ଜୁମ୍ବତୁ ଦୃଶ୍ୟ ପୁତ୍ର ସେ ସମୟରେ ହାଇ ମାରିଦେଲେ ଜୁମ୍ବନ ଜୁମ୍ବତୁ ମାନେ ହାଇ ମାରିଦେଲେ ନିଦ୍ରା ଆସିବା ପୂର୍ବରୁ ଜଣେ ହାଇ ଆସେ ନିଦ୍ରା ଆସିବା ପୂର୍ବରୁ ହାଇ ଆସେ ତେଣୁ ଭଗବାନ ତ ସେଇଭଳି ତାଙ୍କର ହାଇ ଆସୁଛି, ସେମାନେ ସେ କୌଶଳ ଜାଣିବା ପାଇଁ ଚାହୁଁଛନ୍ତି ତାଙ୍କୁ ନିଦ୍ରା ଆସିଯାଇ ନିଦ୍ରା ଆସିବ, ତେଣୁ ମା ତାକୁ ଶୁଆଇ ଦେଲେ, ତେଣୁ ପୁତ୍ର ଯେତେବେଳେ ମୁଖ ଖୋଲି ଦେଇଛନ୍ତି ଜିମ୍ବଦ ବା ହାଇ ମାରିଛନ୍ତି ମୁଖ ଖୋଲି ଦେଇଛନ୍ତି, ଇଦମ୍ ଦୃଶ୍ୟ ମା ଦଶହରା ଦେଖୁଛନ୍ତି, ଇଦମ୍ ଦୃଶ୍ୟ କ'ଣ ଦେଖୁଛନ୍ତି ବିଶ୍ୱରୂପ ଦେଖୁଛନ୍ତି, ଖଂ ରୋଦସି ଜ୍ୟୋତିରଣିକ ମାସ ସୂର୍ଯ୍ୟେନ୍ଦୁ ବହ୍ନୀ ଶୋଷନ ବୋଧିସ୍ତ ଦ୍ୱୀପାନ୍ ନଗାନ୍ତ ଦ୍ୱିତ୍ରୋବନାନି ଭୂତାନି ଜାନି ସ୍ଥିରଜଙ୍ଗ ଛୁଟିଆ ମୁଖରେ ସମଗ୍ର ବିଶ୍ୱକୁ ଦେଖୁଛନ୍ତି ସମଗ୍ର ବିଶ୍ୱ, ତେଣୁ ମା ଦଶଦାକୁ ଭଗବାନ କହିବା ପାଇଁ ଚାହୁଁଥିଲେ ତମର ଯେଉଁ ସନ୍ଦେହ ଥିଲା କାହିଁକି ଖାଲି ହେଇଯାଇଛି ଦେଖ ମୋର ମୁଖରେ ସମଗ୍ର ପୃଥିବୀ ରହିଛି, ତେଣୁ ମୁଁ ଖାଲି ହେଇଥିଲା କ'ଣ ହେବି, ତେଣୁ ଏଇ ଯେଉଁ ବିଶ୍ୱରୂପକୁ ଦର୍ଶନ କଲେ ଏଇ ବିଶ୍ୱରୂପ ଦର୍ଶନ ଯୋଗ ଉପରେ ଭଗବତ ଗୀତାରେ ରହିଛି ଏକାଦଶ ଅଧ୍ୟାୟରେ ଅର୍ଜୁନ ସେ ବିଶ୍ୱରୂପକୁ ଦର୍ଶନ କରିଥାନ୍ତି, ଅଠେଇଶ ବି ସ୍ତୁତି କରିଛନ୍ତି ଭଗବାନଙ୍କୁ ସ୍ତୁତି କରିଛନ୍ତି, ତେଣୁ ଏଇ ବିଶ୍ୱରୂପ ବିଷୟରେ ଆମେ ଆସନ୍ତାକାଲି ଆଲୋଚନା କରିବା, ଆସନ୍ତାକାଲି ଆମର ଭାରତ ସପ୍ତାହର ଅନ୍ତିମ ଦିବସ ଯେଉଁ ସପ୍ତାହ ହେଉଛି ଛଅ ଦିନ ହେଉଛି, ଯାହା ହେଉ ଆମେ କାଲି ଭଗବାନଙ୍କର ଏହି ଲୀଳାଟିକୁ ବିସ୍ତାର ଭାବରେ ବିଶ୍ୱରୂପ ଲୀଳାଟିକୁ ବର୍ଣ୍ଣନା କରିବା ଏବଂ ଅଷ୍ଟମ ଅଧ୍ୟାୟ ସଂକ୍ଷେପ ବର୍ଣ୍ଣନା କରିବା, ପୁଣି ଯେତେବେଳେ ସୁବିଧା ହେବ ତାହେଲେ ଅଷ୍ଟମ ଅଧ୍ୟାୟରୁ ପୁଣି ଆମର ଭଗବାନ କଥା ଆରମ୍ଭ କରିବା ବିସ୍ତାର ଭାବରେ ଆମର କଥା ଗୋଟେ ବିଶ୍ରାମ ଦେବା। जय श्रीमद् भागवतम की जय श्री गोपाल महाराज की जय श्री गुरुदेव की अनंत कोटि वैष्णव मुनि की विदाई गौर प्रानंदे की।